କଥା କହିଲେ ଗୃହସ୍ଥ ହେଇକି ଯିଏ ଅତିଥି ସେବା କରୁନି ତାଠୁ ଅଧମ ସଂସାର କେହି ନାହାନ୍ତି। गृहस्थ होइया अति सेवा न करे, गृहस्थ होइया अति सेवा न करे, पशु पक्षी होइते শুষ্ক বদনা দেখি কশ্যপ পচার তুমি কোণ অতিথিঙ্কর সেবা করে না কি কোণী অতিথি আসিক আমার গৃহর ফে কি তোমার আশ্রম ফে কি যে অতিথির দ্বারমুহর যে গৃহস্থর দ্বারমুহর অতিথি ফে যায় সে অতিথির গৃহ গৃহ নুহে ফেরু রাজ গৃহ উপমা শৃগাড় বিবর তুল্য কোণী অতিথি আসন দেই না। যার না থাকে কিছু পূর্বা দৃষ্ট দোষে, পূর্ব দোষরু ধন নাই, সেই তৃণ জল ভূমি দিবেক সন্তোষ, জল দেবে দেখা শিবি কিভাবে অতিথি সেবা করছে দেখা মু জীবী পরীক্ষা করি শিবি তো বহু পরীক্ষা হয়েছে মহাদানী সে ব্রাহ্মণ বেশরে ব্রহ্মাজী নিজে আসছেন আসিক পৌঁছলে কে শিবি মহারাজ মতো ভোজন দিও কে আজ্ঞা আপনার তো মোর অতিথি অতিথি ভোজন যদি করবে তাহলে আপনার ইচ্ছা কোণ কুহতু সেই হিসাবে ভোজন করছি বলে মোর হচ্ছে ইচ্ছা তোমার যে গোটি পুত্র অ বৃহৎ গর্ভ তাকে মার নিজ হাতের দেখ ব্রহ্মাজী পরীক্ষা করছেন ব্রাহ্মণ বিষয়ে দেখবা শিবি কেমতি মোর সেবা করি ঈশ্বর তুল্য আপনার আদেশটা মানিবি ঈশ্বরের আদেশ ব্রাহ্মণের আদেশ কে তোমার পুকু মারি সারা পরে মতো আসিক পচারিব আর ভোজন প্রস্তুত করব তাপরে মু ভোজন করব কেবল পুক মারি সারা হবনি পুকু নব শবদাহ করব তার সংস্কার ক্রিয়া করে সারি আসিক স্নান করি ভোজন করবে ভোজন রোষেই বসে ভোজন প্রস্তুত কলা পরে মতো ডাকিব রাজা পুকু রাজা নিজে মারিছেন তাহলে কত বড় ক্রন্দন হোথ শিবি রাজা সমস্ত কান্দুচার সংস্কার করা ডেরি হয়ে গেল সংস্কার করা তো ডেরি হয়ে গেল, ব্রহ্মাজী পরীক্ষা করছেন তো, শিবি তথাপি অতি তরতর হয়ে আসি পুত্র সংস্কার কার্য সারি আসলে, আসি ভোজন প্রস্তুত করে খোঁজলে, যেতে খোঁজলা ব্রাহ্মণ পাওনা। এনে ব্রহ্মাজী ব্রাহ্মণ বেশে কোণ করছেন না, তাঙ্কর কোষাগার ধনজুণ্ডু তাকে অগ্নি লগাই সারে, রাজাপ্রসাদের অগ্নি, অশ্বশালার অগ্নি, সবুড়ে অগ্নি লগাই সারে, সবুড়ে অগ্নি জলুছে, সে বি বলছেন ভোজন প্রস্তুত করি আজ্ঞা ব্রাহ্মণ কাহতে আজ্ঞা আসলে ব্রাহ্মণ মানে অতিথি ফেরি গেলে, সে যাই পৌঁছলে, জন লোক কহিল আজ্ঞা আপনার ঘোড়াশালার সে অগ্নি লগাউছেন সে ব্রাহ্মণ, ই ধাইলে ভোজন ধরিক বোধে লেট হয়ে বিলম্ব হয়ে গেল ব্রাহ্মণ অতিথি আমার ক্রোধ করবে নি, গলে ভোজন কু রক্ষি পাতলে পড়ে ব্রাহ্মণ ব্রাহ্মণ দে পুত্র সংস্কার ক্রিয়া করিয়া বিলম্ব হয়ে গেল, কারণ তার মা ক্রন্দন কলে, তার অলগা দাস দাসী মানে ক্রন্দন কলে, তার সংস্কার করিয়া আমার টিকে বিলম্ব হয়ে গেল, আপনি মতো ক্ষমা করতু, আপনি ব্রহ্মাণ সেটি ক্রোধ দেখলে, মু ব্রাহ্মণ মর ভোজন তুমি বিলম্ব কল, মু সে ভোজন করবি না, ইয়ে কোণ করি ইয়ে গোড়তলে পড়লে, কলে মু আদেশ দিলি মু অতিথি তুমি সেটা ভোজন কর, ভয়রে ভোজন করিয়া যাচ্ছেন ব্রহ্মাজী হাত ধরি তুমি পরীক্ষার উত্তীর্ণ হয়ে গেল, তুমি পরীক্ষার উত্তীর্ণ হয়ে গেল, তুমি ঠিক ব্রাহ্মণ অতীতের সেবা করে পারে, তুমি রাজা হওয়া যোগ্য, ভাবুছ কি তোমার পুত্র যে তুমি মারি দিয়েছ সে মরিয়াছি বলে ডাকিলে, বৃহৎগর্ভ আস, ব্রহ্মাজী ডাকিলে সাঙ্গে সাঙ্গ শিবিঙ্গ আগে তাঙ্ক পুঅ প্রকটে, কে তোমার পুঅকু নিও, মু পরীক্ষা করা অতীতর সেবা অতীতর আদেশ কু তুমি কিভাবে পাাল করছ, আর তুম নিকটরে কত ধৈর্য অতিথি সেবা কলা বেড়ে ধৈর্য আবশ্যক না, আপনার ঘর জঞ্জাল দিব তা ভিতরে অতিথি আসি পহঞ্চ, আপনার খালি চাহুছে লোকটা কিন্তু যাও মো ঘর, মোটর দুনিয়া কাম অ বন্ধু বান্ধব আসি এটি যাবি সেটিকে যাবি, অতিথি সেবা বেড়ে ধৈর্যর আবশ্যক আ ক্রোধ নাই শান্ত, কেলে মু দেখিলি তুম পুয় মরিছি এনে তোমার কোষাগারে মু অগ্নি লগাই দেলি, তুম অশ্বশালে অগ্নি লগাই দেলি, তুম সংগ্রহালয়ে অগ্নি লগাই দেলি, কিন্তু তোমার ক্রোধ নাই, তুমি ক্রোধ করো না বড় ধৈর্যরে, পুত্র যাহার মরিছে সে পুনি নানা দ্রব্য ভোজন প্রস্তুত করে অতিথি পাখ আনিছে ভোজন দেওয়ানি, পুনি মু ক্রোধরে তোমাকে গালি দেউছি, তুমি পুনি কোন করছো মো পাদ তলে পড়ছ, আমি তুমি ভোজন কর তুমি পুনি মোর আদেশ পালন করে ভোজন, তুমি যথার্থ রাজা মু আশীর্বাদ দেলি তোমার কীর্তি মৌজ ব্রহ্মা দেখিলে তাঙ্ক রূপ, মু ব্রাহ্মণ ছলরে আসতে তোমার কীর্তি জগতের সবুদিন পাই রহব, রাজা সেবি এইভাবে অতিথি সেবি দানী যার না যার না থাকে কিছু পূর্বা দৃষ্ট দোষে সেই তৃণ জল ভূমি দিবে এক সন্তোষ, চারটা কে জল দেবে তৃণ দেবে আর ভূমি দেবে সন্তোষ বচন, এ সে কথা অদিতি ম্লান মুখক দেখি কশ্যপ পচারুছেন, আর তিনোটি শ্লোক রয়েছে তাপরে অদিতি কহিবে, অপি অগ্নয়স্তু বেলায়াম নহুতাহ বিশাসতি তোয়া উদ্বিগ্ন দিয়া ভদ্রে প্রসিতা মহি কহিচিত, প্রসিতা মু দেশান্তরে থিলাবেলে মু তপস্যারে থিলাবেলে তুমি কোন ব্রাহ্মণর পত্নী হয়েকি তুমি যজ্ঞকর্ম করি না কি, ব্রাহ্মণ ঘরে প্রতিদিন যদি ব্রাহ্মণ বি না ব্রাহ্মণী অগ্নিরে ঘৃত আহুতি করা দরকার, কি না যদি এসে কোচেন অপি অগ্নয়স্তু বেলায়াম হোম বেলরে নহুতা হবিষা সতী, হে সতী দেখুন প্রতি শ্লোকের সম্বোধন সম্বোধন আছে ভদ্রে কল্যাণী সতী সম্বোধন, তুমি কোন অগ্নিরে ঘৃতাহতি করি না কি, কাহি তোয়া উদ্বিগ্ন দিয়া প্রসিতাময় ভদ্রে প্রসিতা କହିଶ୍ଚିତ ଶ୍ଳୋକର ଦୁଇଟା ସମ୍ବୋଧନ ଭତ୍ରେ ସତୀ ପ୍ରୋସିତା ମୁଁ ଦେଶାନ୍ତର ଥିଲି ବୋଲି ତୁମେ କଣ ଉଦ୍ବିଗ୍ନ ଚିତ୍ତରେ ମୋର ଚିନ୍ତାରେ କଣ ଅଗ୍ନିରେ ଘୋତାହତି କର ନା ବ୍ରାହ୍ମଣ ପ୍ରତିଦିନ ଯଜ୍ଞ ଗ୍ରହଣ କରିବେ ପ୍ରତିଦିନ ବ୍ରାହ୍ମଣକୁ ଯାଇକି ଡାକିଲେ ବ୍ରାହ୍ମଣ କେବଳ ଅତିଥି କର୍ମ କରିବାକୁ ଯାଇକି ଘୃତାହୁତି କରିବେ ତା ଘରେ କରିବେ ନା ତା ନୁହେଁ ପ୍ରତିଦିନ କରିବେ ଘୃତାହୁତି ପ୍ରତିଦିନ ବିଷ୍ଣୁଙ୍କୁ କାରଣ ଭଗବାନ ଦୁଇଟି ମୁଖରେ ଭୋଜନ କରନ୍ତି ପରବର୍ତ୍ତୀ ଶ୍ଳୋକରେ କହିବେ ଗୃହସ୍ଥର ବର୍ଣ୍ଣାନ୍ତର ଲୋକଙ୍କର କ୍ଷତ୍ରିୟ ବୈଶ୍ୟ ଶୂଦ୍ର ତାଙ୍କର କର୍ମ ପଡ଼ିଲେ ଏ ଯଜ୍ଞ କରିବେ ତାହେଲେ ଅଗ୍ନି ଦେବତା ସନ୍ତୁଷ୍ଟ କେମିତି ହେବେ ବ୍ରାହ୍ମଣ ପ୍ରତିଦିନ ଯଜ୍ଞ କରିବ ଆଉ କଳିଯୁଗରେ ଘୃତ କିଣିବା 600-700 ଟଙ୍କା ହେଲାଣି ବ୍ରାହ୍ମଣ ତ କେହି ଡାକିକି ଯଜମାନ କର୍ମ କରି ଦାନ ବି ଟିକେ ଦେଉନାହାନ୍ତି ଆଗରୁ ବ୍ରାହ୍ମଣ ମାନେ ଧନ ଫୋପାଡ଼ି ଦେଇ ଆସୁଥିଲେ କ୍ଷତ୍ରିୟ ମାନେ ତାଙ୍କ ଧନରେ ଚଳୁଥିଲେ ଯେଉଁ ଧନଞ୍ଜୟ ଅର୍ଜୁନ ଭୀମସେନ ପ୍ରାୟ ଧନ ଆଣିଛନ୍ତି ବ୍ରାହ୍ମଣ ମାନଙ୍କର ଯାହା କହନ୍ତି ଉଚ୍ଚିଷ୍ଟ ଭଳି ଧନ ବ୍ରାହ୍ମଣ ମାନେ ଛାଡ଼ି ଦେଇଯାଇଛନ୍ତି ଧନ ସେ ଧନକୁ ଆଣିଛନ୍ତି ରାଜସ୍ୱ ଯଜ୍ଞ ଲାଗିଛି ବ୍ରାହ୍ମଣ ମାନେ ଏତେ କଣ କୁହାଯିବ ନିରାସକ୍ତ ଥିଲେ ଆବଶ୍ୟକ ଠାରୁ ଅଧିକା ଧନ ସେମାନେ ରଖୁନଥିଲେ ଆଉ ତାଙ୍କୁ ଏତେ ଧନ ଦିଆଯାଉଥିଲା ବି ସେ ରଖିଦେଇକି ପଳାଉଥିଲେ ପଥରେ ଠିକ ଅଛି କିଏ ଅତିଥି ଆସିବ କିଏ ଅଭ୍ୟାଗତ ଆସିବ କିଏ ଗରିବ ଆସିବ ଧନକୁ ନେଇ ପଳେଇବ ବର୍ତ୍ତମାନ ତ ବ୍ରାହ୍ମଣଙ୍କ ପାଖରେ ଧନ ହିଁ ନାହିଁ ଯଜମାନେ କାମ କରିବେ ପିତୃଶ୍ରାଦ୍ଧ ଇଏ କରିବେ 20 ଟଙ୍କା 30 ଟଙ୍କା ଦେବେ କି 50 ଟଙ୍କା ଦେବେ ପୁଣି ତାକୁ ସାଙ୍ଗେ ସାଙ୍ଗେ ଦେବେନି ଯାହା ଭାଇ ସନ୍ଧ୍ୟା ବ୍ରାହ୍ମଣ କର୍ମ କରିକି ଯେ ତାକୁ ଦୌଡ଼ିବେ 3 ଥର ସାଇକେଲ ଯାହା ସେ ସନ୍ଧ୍ୟାବେଳକୁ ଆସିବ ନନା ଆଉ କ'ଣ କରିବା ଭୋଜନ ଦେବେ ଖାଇବା ପିଇବାକୁ ଦେବେ ନନାଙ୍କୁ ଦେଲା ବେଳକୁ ନା ଯାଅ ସନ୍ଧ୍ୟାବେଳକୁ ଆସିବ ସନ୍ଧ୍ୟାବେଳକୁ ଆସିକି ସେ ପହଞ୍ଚିଲା ବେଳକୁ ଘରେ ସ୍ତ୍ରୀ ଭାଇ ନା ନାହାନ୍ତି କୁଆଡ଼େ ବଜାର ଆଡ଼େ ପଳେଇଛନ୍ତି ସିଏ କର୍ମ କଲା ବ୍ରାହ୍ମଣ କର୍ମ ସେ 3 ଥର ଦୌଡ଼ିବ ସେଥିପାଇଁ କଳିଯୁଗରେ ବ୍ରାହ୍ମଣ କର୍ମ କରିବା ପାଇଁ ବି କେହି ଇଣ୍ଟରେଷ୍ଟ ନାହାନ୍ତି ଚାକିରି ବାକିରି କରିବା କି କାମ କଲେ ପେଟ ପିଲା ଛୁଆ ପେଟ ପୋଷି ହୁଏ ଯଜମାନ କର୍ମ ହିଁ କରିବାକୁ ରାଜି ହେଉ ନାହାନ୍ତି ବ୍ରାହ୍ମଣ ପ୍ରତିଦିନ ଯଜ୍ଞ କରିବ ଆଉ କଳିଯୁଗରେ ଯଦି କେହି ଘୃତ ଯଜ୍ଞ କରିପାରୁନି କଳିଯୁଗରେ ଗୋଟିଏ ଯଜ୍ଞ ଦିଆ ସର୍ବଯଜ୍ଞ ସାର କଳିଯୁଗରେ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଦନ୍ତ ଇ ସୁମେଧସ ବ୍ରାହ୍ମଣ ଯଦି ଘୃତ ଯଜ୍ଞ କରିପାରୁନି ପ୍ରତିଦିନ ନାମ ଯଜ୍ଞ କରିବ ଯଜ୍ଞର ଉଦ୍ଦେଶ୍ୟ କ'ଣ ବିଷ୍ଣୁଙ୍କୁ ପ୍ରୀତି କରିବା ବିଷ୍ଣୁ କେମିତି ଖୁସି ହେବେ କେହି ନାମ କରନ୍ତୁ ବା ନା କରନ୍ତୁ ବ୍ରାହ୍ମଣ ପ୍ରତିଦିନ ତା ଗୃହରେ ନାମ କରିବ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ବ୍ରାହ୍ମଣ ଯଜ୍ଞ କରିବେ ବ୍ରାହ୍ମଣଙ୍କ ସର୍ବପାଠ ଶେଷ ସରି ଶ୍ଳୋକ ଅଛ ଯିଏ ବ୍ରାହ୍ମଣ କୂଳରେ ଜନ୍ମ ହେଇଛନ୍ତି ଯଦି ସେ ବୈଷ୍ଣବ ହେଲେ ସିଏ ତାଙ୍କର ଏଇଟା ଶେଷ ଗୁରୁପାଦାଶ୍ରମରେ ନାମ କଲେ ତାଙ୍କର ଶରୀର ଶେଷ ସରି ସେ ପ୍ରଭୁଙ୍କ ନିକଟକୁ ଫେରିବେ ମନୁଷ୍ୟ ଜନ୍ମ ଭିତରେ ବ୍ରାହ୍ମଣ ଜନ୍ମ ହେଉଛି ଶେଷ ସୁଯୋଗ ଏହି ଜନ୍ମରେ ଯଦି ସେ ଧରିପାରିଲେ କୃଷ୍ଣଙ୍କୁ ପାରେଇ ଗଲେ ଯଦି ବ୍ରାହ୍ମଣ ହେଇକି ପୁଣି ପାପକର୍ମ କଲେ ପୁଣି ଚକ୍ର ଭିତରେ ଆସିଲେ ତେଣୁ ବ୍ରାହ୍ମଣ ହେଇକି ଯିଏ ବୈଷ୍ଣବ ହେଲେ ତାଙ୍କ ଦୁଇଟା ସଂସ୍କାର ରହିଲା ଜାତି ସଂସ୍କାର ରହିଲା ଜନ୍ମର ସଂସ୍କାର ରହିଲା ପୁଣି ପାରମାର୍ଥିକ ଆଉ କର୍ମକାଣ୍ଡ ଦୁଇଟା ଜିନିଷ ରହିଲା ମହାପ୍ରଭୁ ବ୍ରାହ୍ମଣ କୂଳରେ ଆସିଥିଲେ ସେଥିପାଇଁ ମହାପ୍ରଭୁ ବ୍ରାହ୍ମଣ କୂଳରେ ଆସି ବ୍ରାହ୍ମଣମାନଙ୍କୁ ବି ଶିକ୍ଷା ଦେଲେ ମହାପ୍ରଭୁ ବ୍ରାହ୍ମଣଙ୍କର ଭୋଜନ କରୁଥିଲେ ଭକ୍ତିବିନୋଦ ଠାକୁର ସେଥିପାଇଁ ଆଜି ବି ପଦ୍ଧତି କରି ଦିଆଯାଇଛନ୍ତି ଚୈତନ୍ୟ ଗୌଡ଼ିଆ ମଠର ମୂଳ ମଠରେ ଯିଏ ଚୈତନ୍ୟ ମହାପ୍ରଭୁଙ୍କୁ ସେବା କରିବେ ସେ ବ୍ରାହ୍ମଣ କୂଳରେ ଜନ୍ମ ହେଇଥିବେ ଯିଏ ସେବା କରିବେ ଯିଏ ରୋଷେଇ କରିବେ ସେ ବ୍ରାହ୍ମଣ କୂଳରେ ଜନ୍ମ ହେଇଥିବେ ଆଉ ବ୍ରାହ୍ମଣ ଦୀକ୍ଷା ନେଇଥିବେ ଦୁଇ ସଂସ୍କାର ନହେଲେ ସେଠି ସେବା କରିହେବନି କାହିଁକିନା ମହାପ୍ରଭୁ ଖୁସି ହେବେନି ମର୍ଯ୍ୟାଦା ଗୋଟେ ରହିବ ମହାପ୍ରଭୁଙ୍କ ଖୁସି ପାଇଁ ଏଠି ବର୍ଣ୍ଣାଶ୍ରମ ଧର୍ମ ପାଇଁ କୁହାଯାଉନି ମହାପ୍ରଭୁ ଯେହେତୁ ବ୍ରାହ୍ମଣ କୂଳରେ ଜନ୍ମ ହେଇଥିଲେ ଆପଣ ଜଣେ ବ୍ରାହ୍ମଣ କୂଳର ପୁତ୍ର ଆଜି ବ୍ରାହ୍ମଣ ସଂସ୍କାର ଯେତେବେଳେ ମହାପ୍ରଭୁ ସେବା କରିବ ମହାପ୍ରଭୁ ଖୁସି ହେବେ ତେଣୁ ବ୍ରାହ୍ମଣ ସମାଜର ଯାହା କହୁଛି ସମାଜ ଗୋଟେ ସ୍ୱର ହେଲା ବ୍ରାହ୍ମଣ ହେଲା ମସ୍ତକ ମୁଣ୍ଡଟା ଯଦି ଠିକ ଅଛି ଶରୀର ଠିକ ଅଛି, ଶରୀରଟା ସୁସ୍ଥ ଫୁସ୍ଥ ହେଇଥିବ ମୁଣ୍ଡ ପାଗଳ ଥିବ, ସେ ଲୋକ କଣ କାମ କରିବ? ବ୍ରାହ୍ମଣ ମାନେ ଯେତେ ଶୁଦ୍ଧ ରହିବେ ସମାଜ ସେତେ ଶୁଦ୍ଧ ରହିବ। ସମାଜ ରୂପୀ ଶରୀରର ବ୍ରାହ୍ମଣ ହେଲେ ମସ୍ତ, ଆଉ ବ୍ରାହ୍ମଣ ଭଗବାନଙ୍କର ନାମ କରିବ ତା ପେଟ ପୋଷା ରହିବ? ଅସମ୍ଭବ। ସୁଯୋଗ୍ୟ ସୁଯୋଗ୍ୟ ବ୍ରାହ୍ମଣର ପାଦ ତଳେ ଲକ୍ଷ୍ମୀ କେତେ ଧନ ଆସିକି କରିବ? ଯେଉଁମାନେ ବ୍ରାହ୍ମଣ ସଂସ୍କାର ଅଛି ସେମାନେ ଶୁଦ୍ଧ ବୈଷ୍ଣବ ଧାରାକୁ ଧରି ପ୍ରଭୁଙ୍କର ନାମ କୀର୍ତ୍ତନ କରି ସମାଜରେ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କରିବା ଦାୟିତ୍ୱ ସେମାନଙ୍କର। ସେମାନେ ଶୁଦ୍ଧ ହେବା ଦରକାର, ମହାପ୍ରଭୁଙ୍କ ବାଣୀ ପ୍ରଚାର ହେବ, ମହାପ୍ରଭୁ ଆନନ୍ଦିତ ହେବେ। ଆଉ ସାମାଜିକ ପ୍ରଥା ହିସାବରେ ଯେହେତୁ ବ୍ରାହ୍ମଣ ଗୋଟେ କଥା କହୁଛି, ଅଲଗା ଲୋକମାନେ ବି ମାନିବେ। ଆମର ତ ସମାଜର ପ୍ରଥା ଗୁଡ଼ା ସବୁ ବଦଳିଗଲା। ବ୍ରାହ୍ମଣ ଯୋଉଠି ବସିକି ଚା ଖାଇଲା ସେଠି ଶୁଦ୍ର ଗୋଟେ ଲୋକ ଆସିକି ଚା ଖାଇଲା, ସେ ସମାନ କ୍ଲାସ୍ରେ ଖାଉଛନ୍ତି କି ନାହିଁ? ସେ ସେଠି ମାନିବେନି, ଆରେ ଇଏ ତ ଆମର ଏଇ ବ୍ରାହ୍ମଣ, ଇଏ ତ ଆମ କର୍ମ କରିବାକୁ ଯାଉଛି, ଇଏ ତ ଆମେ ସେ କିଣୁଛି, ନନା ବି ସେଠି ମାଛ କିଣୁଛି, ଆଉ ଗୋଟେ ଲୋକ ବି କର୍ତ୍ତା ସେଠି ଯେ ଯଜ୍ଞ କରିବା ଲୋକ ମାଛ କିଣୁଛି, ଯାହା ଘରେ ଯଜ୍ଞ କରେ ସେଇ ମାଛ କିଣୁଛି। ସଂସ୍କାର ସବୁ ପଳେଇ ଯାଉଛି ନା ସମାଜରେ। ବେଦର ଯେଉଁ ସିଦ୍ଧାନ୍ତ, ବୈଦିକ ସିଦ୍ଧାନ୍ତ ଗୁଡ଼ିକ ଯଦି ନ ରହିବ ସମାଜରେ ବଡ଼ ଉତ୍ପାତ ସୃଷ୍ଟି ହେବ। ସେଥିପାଇଁ ସେ କହୁଛନ୍ତି, ଆଚ୍ଛା ଅପି ଅଗ୍ନାସ୍ତୁ ବେଳାୟମ ନଭୃତ ହବିଷା ସତୀ, ହେ ସତୀ ହେ ଭଦ୍ରେ, ଅତି ବ୍ୟାକୁଳ ହେଇକି ଦୁଇଥର ପଚାରିଦେଲେ। କାରଣ ଆମେ ଆମର ବ୍ରାହ୍ମଣ କର୍ମ କରିବା ଆବଶ୍ୟକ, ମୁଁ ନଥିଲା ବେଳେ ତୁମେ ଉଦ୍ବିଗ୍ନ ଚିତ୍ତରେ କ'ଣ ଅଗ୍ନିରେ ଘୃତାହୁତି କରିନାହ କି? ଇଏ ଯଦି ପଚାରିବ, ଅଦିତି ଯଦି ପଚାରିବେ ତୁମେ କାହିଁକି ଏତେ ବ୍ୟାକୁଳ ହେଉଛ ହୋମ କାଳରେ ଅଗ୍ନି କରିବା, ହୋମ କାଳରେ ଘୃତାହୁତି କରିବା ପାଇଁ, କହିଲେ ନା ଯତ୍ ପୂଜୟା କାମ ଦୁକାନ ଜାତି ଲୋକାନ ଗୃହାନ୍ୱିତ ବ୍ରାହ୍ମଣ ଅଗ୍ନି ଅଶୈବ ବିଷ୍ଣୁ ସର୍ବଦେବାତ୍ମାନ ମୁଖ। ବିଷ୍ଣୁ ହେଉଛନ୍ତି ସବୁ ଦେବତାଙ୍କର ମୁଖ, ଆଉ ବିଷ୍ଣୁଙ୍କର ଦୁଇଟା ମୁଖ, ସବୁ ଦେବତାଙ୍କର ମୁଖ ହେଉଛି ବିଷ୍ଣୁ। ବିଷ୍ଣୁଙ୍କୁ ଭୋଜନ ଦେଇଦେଲେ, ବିଷ୍ଣୁଙ୍କୁ ପ୍ରଣାମ କଲେ, ବିଷ୍ଣୁଙ୍କ ମନ୍ତ୍ର ଉଚ୍ଚାରଣ କଲେ, ସବୁ ଦେବାଦେବୀଙ୍କର ନାମ ଉଚ୍ଚାରଣ ହେଇଛି। ଦେବତାମାନେ ସମସ୍ତେ ଦେଖୁଥିଲେ ଗଜେନ୍ଦ୍ରର ଦୁଃଖକୁ, କିନ୍ତୁ କେହି ଆସୁନଥିଲେ। ଦେବତାମାନେ ବି ଅନଭିଜ୍ଞ, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଗଜେନ୍ଦ୍ର ଯେତେବେଳେ ବିଷ୍ଣୁଙ୍କୁ ଡାକିଲେ ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହେ ଭଗବାନ ହେ ଅଖିଳ ଗୁରୁ ହେ ନାରାୟଣ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ବା ଗଜେନ୍ଦ୍ର ଯେତେ ସତେଇଶଟି ସ୍ତୁତି କଲେ ସେ ଭଗବାନଙ୍କୁ ଡାକିଲେ, କିନ୍ତୁ ଦେବାଦେବୀମାନଙ୍କର କ'ଣ ଭାବନା ଆସିଲା କି? ସେ ତ ଆମ ନାଁ ଧରି ଡାକୁ ନାହାନ୍ତି, ଆମେ କେମିତି ସାହାଯ୍ୟ କରିବୁ? ସେ ଗ୍ରାହ ଧରିଥାଉ। 1000 ବର୍ଷ ପର୍ଯ୍ୟନ୍ତ ଦେବତାମାନେ ଗଜେନ୍ଦ୍ର ଓ ଗ୍ରାହର ଯୁଦ୍ଧକୁ ଦେଖିଲେ, କିନ୍ତୁ କେହି ଆସିଲେ। ସେମାନେ ଅନଭିଜ୍ଞ ଥିଲେ ଯେ ଗଜେନ୍ଦ୍ର ତ ବିଷ୍ଣୁଙ୍କୁ ଡାକୁଛି ନା, ବିଷ୍ଣୁଙ୍କ ମନ୍ତ୍ର ଉଚ୍ଚାରଣ କରିବା ମାତ୍ରେ, ବିଷ୍ଣୁଙ୍କ ନାମ ଉଚ୍ଚାରଣ କରିବା ମାତ୍ରେ ସବୁ ଦେବାଦେବୀଙ୍କର ନାମ ଉଚ୍ଚାରଣ ହେଇଯାଏ। ଯେଭଳି ବୃକ୍ଷ ମୂଳରେ ଜଳ ଦେବା ମାତ୍ରେ ପଲ୍ଲବ ଶାଖାଦି ସବୁ ପାଇଯାଏ। ଯେଉଁମାନେ ଭଗବାନଙ୍କର ନାମ କରୁଛନ୍ତି, ବିଷ୍ଣୁ ସବୁ ସର୍ବଦେବମୟ ବିଷ୍ଣୁ, ବିଷ୍ଣୁଙ୍କ ଶରୀରରେ ସବୁ ଦେବତାମାନେ ଅଛନ୍ତି, ତାର ମୁଖ ଭଗବାନ ଯଦି ଭୋଜନ କଲେ ଦେବତାମାନେ ଭୋଜନ କଲେ କି ନାହିଁ? ଦେଖିଛନ୍ତି ନା ଆପଣ ପୁରୀରେ କ'ଣ ହୁଏ? ପୁରୀରେ ଜଗନ୍ନାଥଙ୍କର ଭୋଗ ଲାଗିସାରିବ, ଦୀପର ଭୋଗ ଲାଗିସାରିବ, ଅଭଡ଼ା ଲାଗିସାରିବ, ତାପରେ କ'ଣ ହେଉଛି ଦେଖିଲେ? ଜଣେ ଦେଖିବେ ଘଣ୍ଟା ଢୋ 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 ବାଡ଼େ ବାଡ଼େ ସବୁଆଡ଼େ ବୁଲୁଛନ୍ତି, ଦେଖିଛନ୍ତି ତ ଘଣ୍ଟା ବାଡ଼େ ଜଣେ ବୁଲୁନଥିବ ଚାରି କରେ, କାହିଁକି? କହିବେ ଆଜ୍ଞା ପ୍ରଭୁ ଭୋଜନ କରିସାରିଲେ ଯେଉଁ ଦେବାଦେବୀମାନେ ଅଛ, ଆସ ପ୍ରଭୁଙ୍କ ଉଚ୍ଚିଷ୍ଟ ଟିକେ ନେଇକି ଯାଅ, ଯେହେତୁ ଚାରିକର ଜଗିକି ରହିଛ ଟିକେ ନେଇକି ଯାଅ, ଜଣେଇଦେବେ ଶୋଇଲା ଏ ଦାସ ଦାସ ଆସିକି ଠିଆ ହେବ, ତା ପ୍ରସାଦ ଟିକେ ହାତରେ ନେଇଛି ଉଚ୍ଚିଷ୍ଟ ପାଇଁ, ବିଗ୍ରହ ରୂପରେ ରହିଛନ୍ତି ବୋଲି ତାଙ୍କୁ ଜଣେଇ ଦିଆ ହେଉଛି, ତୁମେ ଆସିକି ଉଚ୍ଚିଷ୍ଟ ନିଅ। ଯଜ୍ଞାଗ୍ନି କର୍ମ ଅର୍ଚ୍ଚନ, ହରିଙ୍କର ଅର୍ଚ୍ଚନ ହେଇଗଲେ ସବୁ ଦେବାଦେବୀଙ୍କର ଅର୍ଚ୍ଚନ ହେଇଗଲା। କଶ୍ୟପ କହୁଛନ୍ତି, ହେ ଅଦିତି ତୁମେ ଯଜ୍ଞ ହୋମ ବେଳାରେ କ'ଣ ଠିକ ସେ ଘୃତାହୁତି କରିନାହାନ୍ତି କାହିଁକି? ନା ବିଷ୍ଣୁ ହେଉଛନ୍ତି ସର୍ବଦେବମୟ, ଆଉ ବିଷ୍ଣୁଙ୍କର ଦୁଇଟି ମୁଖ, ଦେବତାଙ୍କର ମୁଖ ହେଲେ ବିଷ୍ଣୁ, ଆଉ ବିଷ୍ଣୁଙ୍କର ଦୁଇଟି ମୁଖ କିଏ କିଏ? ଅଗ୍ନି ଆଉ ବ୍ରାହ୍ମଣ। ଅଗ୍ନିଙ୍କ ମୁଖରେ ଘୃତ ଆହୁତି ଦିଆଗଲେ విష్ణు సంతుష్ట. ఆ బ్రాహ్మణ ముఖరే భుజన దేవ ప్రమాణిక జన సద్బ్రాహ్మణ తు భోజన దే పితృశ్రాద్ధ హోక యేకోసి కర్మ హోక సద్భోజన దే విష్ణు సంతుష్ట. ఎత్తికి పచారా ఎపర్యంత పార్టీ ఖోళనా అతిథి ఏ కథ పార్టీ ఖోళ అపి సర్వే కుశలినా స్తవ పుత్రా మనీషిని లక్షే అస్వస్థాత్మానం భవత్యా లక్షణేరహం. తుమి అసుస్థ బోలి జనా పడుచ ఎత్తే కథ పచారని కిచి కోనా అతిథి సేవా కరినా కి యజ్ఞాగ్నిని హోమ దేనా కి କେତେ କଥା ପଚାରି ସାରିଲେଣି କିଛି କହୁନାହାନ୍ତି. ଲାଷ୍ଟରେ କହିଲେ ଅପି ସର୍ବେ କୁଶଳିନେ ସ୍ତବପୁତ୍ରା ମନୁଷ୍ୟିନୀ. ଏଠି ସମ୍ବୋଧନ କ'ଣ ହେଲା, ସ୍ତ୍ରୀ କହୁଛନ୍ତି, ହେ ମନୁଷ୍ୟିନୀ ତୁମ ପୁତ୍ରମାନେ କୁଶଳରେ ଅଛନ୍ତି ତ? ମୁଁ ଜାଣିପାରୁଛି ତୁମ ମନରୁ ତୁମେ ସୁସ୍ଥରେ ନା. ଏତିକି କହିଲା ପରେ ଅଦିତି ମୁହଁ ଖୋଲିବେ, କାରଣ ତାଙ୍କର ଦେଇଟା ଦରକାର ଥିଲା, ସେ ଏତେ ପାଇଁ ଚାକିରି ରହିଥିଲେ. ସ୍ତ୍ରୀ ଲୋକମାନେ ଅନ୍ତରରେ କଥାକୁ ଛପେଇକି ବହୁତ ସମୟ ରଖିପାରନ୍ତି, ତାଙ୍କର କାର୍ଯ୍ୟସିଦ୍ଧି ନହେଲା ପର୍ଯ୍ୟନ୍ତ. ଦେଖନ୍ତୁ କଶ୍ୟପ ଋଷି କେତେ କଥା ପଚାରିଲେନି, ସିଧା ତ କହିଥାନ୍ତେ ଆଜ୍ଞା ଆମ ପୁଅମାନଙ୍କୁ ଆପଣ ଉଦ୍ଧାର କରନ୍ତୁ, ସେମାନେ ବର୍ତ୍ତମାନ ସ୍ୱର୍ଗ ଲୋକ ଛାଡ଼ିକି ତା ସହିତ ବୁଲୁଛନ୍ତି. ଇଏ କେତେ କଥା ପଚାରିଲାନି କିଛି କହୁନାହାନ୍ତି, ଶେଷକୁ କେତେବେଳେ କହିଲେ ତୁମ ପୁଅମାନେ ଠିକ୍ ଅଛନ୍ତି ନା? ମୁଁ କହିଲି ଆଉ କେତେ ଚାଲାଖାଏ ବର ମାଗୁଛନ୍ତି, ବର କେମିତି ମାଗିବାକୁ ପଡ଼େ ତାଙ୍କୁ ବି ଜଣା ଅଦିତି, ଏମିତି ବର ମାଗୁଛନ୍ତି ଯେଉଁଥିପାଇଁ କଶ୍ୟପ ବିଷ୍ଣୁଙ୍କୁ ସ୍ମରଣ କରିକି ବିଷ୍ଣୁ ବ୍ରତ କରିବେ, ସେ ବ୍ରତଟା କରିବେ ପୟବ୍ରତ ମାମନ ଦେବାସୀ, କଶ୍ୟପ ପୁରା ଅଡୁଆରେ ପକେଇଦେବେ. ମୁଁ କେତୋଟି ଶ୍ଳୋକ ଛାଡ଼ିକି କହୁଛି, ଶ୍ରୀ ଅଦିତି ଉପାଚ ଅଗ୍ନୟ ଭୃତ୍ୟା ଭିକ୍ଷବଜେ ଚ ଲିପ୍ସବ ସର୍ବ ଭଗବତ ବ୍ରହ୍ମନ୍ ଅନୁଧ୍ୟାୟନ ନିଶ୍ୟତି. କାର୍ଯ୍ୟ କରିବାକୁ ହେଲେ, କାର୍ଯ୍ୟ ସାଧନ କରିବାକୁ ହେଲେ କିଭଳି କାର୍ଯ୍ୟ ସାଧନ କରିବା ହବ ନାରୀମାନଙ୍କୁ ଜଣା. ଚାଣକ୍ୟ ପଣ୍ଡିତ କ'ଣ ଶ୍ଳୋକରେ ଲେଖିଛନ୍ତି, ନାରୀ ଆଉ ବାଳ ବଳ କ'ଣ, ରୋଦନ ବଳ, କାନ୍ଦିବା. ପିଲାଟା ଯଦି କାନ୍ଦିଲା ତାର ବଳ ମିଳିଗଲା, ଜାଣିଲା ମା ମୁଁ ଜିତିନେବି. ସ୍ତ୍ରୀ ଯଦି କାନ୍ଦିଲା ସେ ଜାଣିଲା ମୁଁ ସ୍ୱାମୀ ଜିତିନେ. ଯାହା କୁହନ୍ତି ତାଙ୍କର ନାକ ଆଉ ଆଖି ଆଗରେ ଲୁହ ରହିଛି. ଇଏ କିନ୍ତୁ ଏତେ ଚାଲାକ ଅଦିତି ଦେବମାତା, ଇଏ କହୁଛନ୍ତି ହେ ବ୍ରହ୍ମନ୍, ସେ ଯେମିତି ସମ୍ବୋଧନ କରିଥିଲେ ଇଏ ସେମିତି ସମ୍ବୋଧନ, ହେ ବ୍ରହ୍ମନ୍ ଆପଣ ତପସ୍ୟାରେ ଥିଲାବେଳେ ମୁଁ କେବଳ ଆପଣଙ୍କୁ ଧ୍ୟାନ କରିକି ମୁଁ ସବୁ କାର୍ଯ୍ୟ ସାଧନ କରିଦେଇଛି. ମୁଁ ଧ୍ୟାନ କରିଛି ଆପଣଙ୍କୁ, ଆପଣଙ୍କୁ ଧ୍ୟାନ କରିକି ଯେଉଁମାନେ ଭିକ୍ଷୁକ ଲୋକ, ଯେଉଁମାନେ ଭିକ୍ଷୁକ ତାଙ୍କୁ ଭିକ୍ଷା ଦେଇଛି, ଠିକ୍ ବେଳାରେ ହୋମରେ ହୋମ କରିଛି, ସବୁ କାର୍ଯ୍ୟ ମୁଁ ସାରିଦେଇଛି. ରିସେଣ୍ଟଲି ମୁଁ ସବୁ କାର୍ଯ୍ୟ ଠିକ୍ ଠିକ୍ ଭାବରେ କରିଛି, ଆପଣଙ୍କ କୃପାରୁ ମୋର କୌଣସି କାର୍ଯ୍ୟରେ ବିଘ୍ନ ହେଇନି. ଆପଣ ଯାହା ପଚାରିଲେ, ଅତିଥିଙ୍କ ସେବା କରିଛି, ସବୁ କାମ କରିଛି, କିନ୍ତୁ ମୋର ଗୋଟିଏ ଜିନିଷ ବର୍ତ୍ତମାନ ଆବଶ୍ୟକ. କେତେ ଚାଲାକରେ ବର ମାଗୁଛନ୍ତି, ତମେବ ମାରିଚ ମନ ଶରୀର ଯା ପ୍ରଜା ଇମାମ ସତ୍ୱର ଯସ୍ତମ ଜୁଷାମ ସମୋ ଭବାନ୍ତା ସୁଅସୁରାଦିଷୁ ପ୍ରଭୁ ତଥାପି ଭକ୍ତମ ଭଜତେ ମହେଶ୍ୱରମ୍. କହିଲେ ଦେଖନ୍ତୁ ଆପଣ ଅସୁରମାନଙ୍କର ବାପା, ଦେବତ ମାନଙ୍କର ବାପା ଅଦିତି କହୁଛନ୍ତି, ହେ ମରିଚିଙ୍କର ପୁତ୍ର, ପ୍ରଜା ଇମାମ ସତ୍ୱ ରଜତମ, ଏ ଯେତେ ପ୍ରଜା ସୃଷ୍ଟିରେ ଅଛନ୍ତି ସବୁ ତ ଆପଣଙ୍କର ନା, ଆପଣ ସମ ଲୋକ, ଆପଣ ସମସ୍ତଙ୍କୁ ସମାନ ଭାବରେ ଦେଖିବା, କିନ୍ତୁ ହେ ଭଗବାନ ତଥାପି ଭକ୍ତମ ଭଜତେ ମହେଶ୍ୱର, ଭଗବାନ ଯେପରି ସମସ୍ତଙ୍କ ପ୍ରତି ସମାନ ଦେବି, ଯେଉଁ ଭକ୍ତ ତାଙ୍କୁ ଡାକୁଛି ସେ ତାଙ୍କର ପକ୍ଷପାତିତା କରୁଛନ୍ତି, ସେଇଭଳିଆ ଯଦିଓ ସବୁ ଅସୁରମାନେ ଆପଣଙ୍କର, ଦେବତାମାନେ ଆପଣଙ୍କର, କିନ୍ତୁ ମୁଁ ଆପଣଙ୍କୁ ଭଜନ କରୁଛି, ତା ମାନେ ମୋ ଆଡ଼କୁ ଆପଣଙ୍କ ପାଲାଟା ଟିକେ ଗଢ଼ିବ. କେତେ ଚାଲାକରେ କହୁଛନ୍ତି, ଭଗବାନ ଯେଭଳି ଭକ୍ତ ଯେହେତୁ ଭଗବାନଙ୍କୁ ଡାକେ, ଭଗବାନ ଯଦିଓ ସମ, ଯେହେତୁ ଭକ୍ତ ଡାକୁଛି ସେ ତାଙ୍କୁ ସାହାଯ୍ୟ କରୁଛନ୍ତି, ସେଭଳି ଅସୁର ମାନେ ଆପଣଙ୍କର, ଦେବତା ମାନେ ଆପଣଙ୍କର, ମୁଁ ଯେହେତୁ ଆପଣଙ୍କର ଭକ୍ତ ଆପଣ ମୋତେ ଟିକେ ସାହାଯ୍ୟ କରିବେ। କଶ୍ୟପ କିଛି ବୁଝିପାରୁ ନାହାନ୍ତି, କଣ ଏମିତି କଥା କହୁଛନ୍ତି, ଏମିତି ବ୍ୟାକୁଳ କାହିଁକି ହେଉଛନ୍ତି। ତସ୍ମାଦି ସଭଜନ୍ତ୍ୟାମେ ଶ୍ରେୟସ୍ ଚିନ୍ତୟ ସୁବ୍ରତ କୃତଶ୍ରିୟ ହୃତ୍ସ୍ଥାନାନି ସପତ୍ନେ ପାଇନ ପ୍ରଭୁ, ମୋତେ ରକ୍ଷା କର। ଅଦିତି କହୁଛନ୍ତି ତୁମର କ'ଣ ଅସୁବିଧା ହେଇଛି, ହୃତ୍ସ୍ଥାନେ ହୃତଶ୍ରିୟ, ମୋର ସ୍ଥାନକୁ, ମୋର ପୁତ୍ରଙ୍କର ସ୍ଥାନକୁ, ମୋର ପୁତ୍ରଙ୍କର ଐଶ୍ୱର୍ଯ୍ୟକୁ ହରଣ କରି ନେଇଯାଇଛି। ସୁବ୍ରତ ହେ ଉତ୍ତମ ବ୍ରତ ଧାରଣ ପ୍ରଭୁ କଶ୍ୟପ, ମୋର ହୃତସ୍ଥାନ ଆଉ ହୃତଶ୍ରିୟ ସପତ୍ନୀ ପାଇନ ପ୍ରଭୁ, ମୋତେ ରକ୍ଷା କରନ୍ତୁ, ଏ ସବୁ ମୋର ନେଇଯାଇଛନ୍ତି। ପରେ ମଗ୍ନାବ୍ୟସନ ସାଗରେ ଐଶ୍ୱର୍ଯ୍ୟମ ଶ୍ରୀ ସଂସ୍ଥାନ ହୃତାନି ପ୍ରବଳ ମମ, ମୋର ଶତ୍ରୁମାନେ, ଭଉଣୀର ମୋର ଶତ୍ରୁମାନେ ମୋର ଚାରିଟା ଜିନିଷ ନେଇଛନ୍ତି, ଐଶ୍ୱର୍ଯ୍ୟ ନେଇଯାଇଛନ୍ତି, ଶ୍ରୀ ନେଇଯାଇଛନ୍ତି, ମୋ ପୁଅର ଯଶ ନେଇଯାଇଛନ୍ତି ଆଉ ସ୍ଥାନ ନେଇଯାଇଛନ୍ତି ମୋ ସହିତ। ମୁଁ ତା ମାନେ ମୋର ବି ଯଶ ନାହିଁ, ମୋର ବି ସ୍ଥାନ ନାହିଁ, ମୁଁ ଆଉ ଦେବମାତା ନାହିଁ, ଦିତି ବର୍ତ୍ତମାନ ଦେବମାତା, ମୋର ଧନ ନାହିଁ, ଐଶ୍ୱର୍ଯ୍ୟ ନାହିଁ, ମୋର ସ୍ଥାନ ନାହିଁ ଆଉ ଯଶ ବି ନାହିଁ। ତେଣୁ ଚାରିଟା ଜିନିଷକୁ ସେ ହରଣ କରି ନେଇଛନ୍ତି, ତେଣୁ ଆପଣ ମୋତେ ରକ୍ଷା କର, ଯେଭଳି ମୋ ପୁତ୍ରମାନେ ପୁଣି ସ୍ୱର୍ଗକୁ ଫେରିବେ। କଶ୍ୟପ ବଡ଼ ଚିନ୍ତାରେ ପଡ଼ିଗଲେ, ଆରେ ବାବା ସ୍ତ୍ରୀ ଗ୍ରହଣ କରିବା ଏତେ ଝମେଳା, ବିଷ୍ଣୁ ସ୍ମରଣ କଲେ, ହେ ବିଷ୍ଣୁ କି ମାୟା ଜଗତରେ ତୁମେ ଲଗେଇଛ, ଭଉଣୀ ଭଉଣୀ ଦି ଭଉଣୀ, ଗୋଟିଏ ଭଉଣୀର ପୁଅ ବର୍ତ୍ତମାନ ରାଜା ଥିଲେ, ଆର ଭଉଣୀର ଗୋଟିଏ ରାଜା ହେଲେ, ଆପଣଙ୍କର ମାୟା ବଳ ଏତେ। ଶ୍ରୀ କଶ୍ୟପ ଶିଶୁକ ଉବାଚ ଏବଂ ଅବର୍ତ୍ତିତ ଆଦିତ୍ୟା କହ ତମ ଆହ ସ୍ମୟ ନିବ, କଶ୍ୟପ ସ୍ମୟ ନିବ, ହସିଲା ଭଳି କହିଲେ, ଏଇଭଳି ଅଭ୍ୟର୍ଥିତ ଯା ପ୍ରାର୍ଥିତ ଯେ ଅଦିତି ଏଭଳି ପ୍ରାର୍ଥନା କଲେ, କଶ୍ୟପ ହସିଲେ, ବା ବିଷ୍ଣୁ ସ୍ମରଣ କରି, ଓହୋ ମାୟାବଲମ୍ ବିଷ୍ଣୁ ସ୍ନେହବନ୍ଧ ଇମମ୍ ଜଗତ, ଆରେ ପ୍ରଭୁଙ୍କର ମାୟାବଳକୁ ଦେଖ, ସମଗ୍ର ଜଗତକୁ ଗୋଟେ ସ୍ନେହ ରୂପକ ବନ୍ଧରେ ପାଶରେ ବାନ୍ଧି ଦେଇଛନ୍ତି। ହଁ ଏ ଭଉଣୀର ପୁଅ ଆଜି ରାଜା ହେଇଛନ୍ତି, କିନ୍ତୁ ଏତିକି ସେ ସହ୍ୟ କରିପାରୁନାହାନ୍ତି, ଓହୋ ମାୟାବଲମ୍ ବିଷ୍ଣୁ ସ୍ନେହ ବଦ୍ଧ ଇଦମ୍ ଜଗତ, ସ୍ନେହରେ ସମସ୍ତଙ୍କୁ ଭଗବାନ ବାନ୍ଧି ଦେଇଛନ୍ତି। ସିଦ୍ଧ ସ୍ୱାମୀ କହୁଛନ୍ତି, ପ୍ରଥମମ୍ ତାବତ୍ ପୁତ୍ର ସ୍ନେହ ତ୍ୟାଜାଏ ତମ ବିସ୍ମୟ ବ୍ୟାଜନା ଏବ ତତ୍ତ୍ୱ ଉପଦେଶ, ତତ୍ତ୍ୱରେ ଉପଦେଶ ଦେଉଛନ୍ତି, ପୁତ୍ରର ସ୍ନେହ ଏଭଳି ଜଗତରେ ସ୍ନେହ ବନ୍ଧରେ ବାନ୍ଧି ଦେଇଛନ୍ତି। ଚୈତନ୍ୟ ମଙ୍ଗଳରେ ପ୍ରଭୁଙ୍କର ମାୟା କଥା ବର୍ଣ୍ଣନା କରିଛନ୍ତି, ବିଷ୍ଣୁ ମାୟା ବୋଧେ ସର୍ବ ଲୋକ ସୁଜାନ୍ତ୍ରିତା। ভাবে সমস্ত জগত স্নেহরে বন্ধা হয়েছেন, কিন্তু কি কার স্নেহ কেউঠু আসিলা? বিচার কলে বিষ্ণুঙ্কর মায়া গোটে স্নেহ দিয়ে দৌ গোটে ছুঁ উত্তর আসলা পরে ভগবান এমতি মায়া সৃষ্টি করেছেন। স্তন্যের যেত দুগ্ধ ঝরুছি, মা যেত পুকু খুঁই দৌছি, আর ইয়ে মোর পুত্র স্নেহ আসক্তি বড় বড় যাচ্ছে। সে পুত্র কি উদর ভিতরে আসা পূর্ব কি সে শত্রু লা কি মিত্র লা কি কি লা জানিনি, কিন্তু ইয়ে মোর স্তন্যপান কলা ইয়ে মোর পুত্র স্নেহ মোটে দিদে। পশু পক্ষী দেখু না তার স্নেহ কেমতি, পক্ষীটা দেখু না গোটে গাইকে দেখু না, তা বাছুরী যে ছুঁ দিয়েছিল তা পাখু কাহাক ছাড়বেনি। সে এ মায়া বড় ভগবান স্নেহ এমতি ভরি যাই সবু জীবর জীব কি সে কেউটি লা তার কি সম্বন্ধ বর্তমান কেউটি স্থিতি অছি, কিন্তু গোটে মায়া বড় সমস্ত স্নেহরে বাঁধিছে। ভগবান যদি কৃপা না করবে পুত্র গৃহ স্ত্রী দ্বারা এমান পাখর এমান স্নেহর কেই পাশুর কটিপার না। সেপাই চব্বিশ শিক্ষাগুরু ভিতরে অবধূত জনক গুরু করে কাহ কপত কপতি সার কন কাহাকু অতিক স্নেহ করিব না, স্নেহ করিব না তার মানে সমস্ত ঘৃণা করবে না, না সবুতির গোটি লিমিট আছে সীমা আছে স্নেহরে বি সীমা আছে। এটি কহিলে কপত কপতি গুরু কাহি কলে নাতি স্নেহ প্রসঙ্গ বা কর্তব্য কেন বা কর্তব্য কাপি কেনচিৎ কুর্বনাবিন্দন্তে তাপ কুর্বনাবিন্দন্তে সন্তাপ কপত ইব দীনধি দীনবুদ্ধি কপত যেভাবে সন্তাপ হয়েছিল কাপি কেনচিৎ কোণী স্থানরে কোণী অবস্থায় কাহা সহ অধিক আসক্ত হব না, তাকে বেশি ভাল পাইবা কার বেশি সঙ্গ করবা নাতি স্নেহ প্রসঙ্গ বা দুইটা জিনিস করবে না, অধিকা স্নেহ করব না কার ক্লোজ আসোসিয়েসন করবে না বেশি সঙ্গ করবে না কার নাতি স্নেহ প্রসঙ্গ বা কপত কপতি মরলে কেমন দেখি না ছুঁ মানে জালরে পড়িগলে আৃহিণী তার কপতি যাই সে গলা আউ কাহ নেই বঞ্চবি সে গলা মো ছুঁ গলে সবু গলা ডেইলা নিজে কপত বসি গলা স্ত্রী তো গলে ছুঁ তো গলে মু সংসার বসি গলা হব কন সেমিটি জালিয়া যে তার বিছে জাল তা মন পূর্ণ হল কামনা কান্ধর বাঁধি চাল কলে যাওতিলি কপত কপতি জালরে পড়ি সেটি শিক্ষা কলি জালরে পড়ছে দুজন ছটপট দেখি শিক্ষা কলি নাতি স্নেহ প্রসঙ্গ বা কি বা কাপি কে কর্তব্য কাপি বা কে নচিৎ কাহ সঙ্গে অধিক স্নেহ সম্পর্ক রক্ষা না কী না বিশেষ কন্যা এই যে স্নেহ বন্ধনটা এটা বিষ্ণুঙ্কর মায়া এটা প্রভুঙ্কর মায়া আর প্রভুঙ্ কৃপার এটা মোচনীয় স্নেহানুবন্ধ হৃদয় অনন্যে বিষ্ণু মায়া। এই কপত কপতি দুইজন যেতে চড়ুচ্ছন্তি যাহা কীট পাউচন্তি যাহা শস্য পাউচন্তি থন্টার ধরিকাণি ছুঁ খেলুচ্ছন্তি বিষ্ণুঙ্কর মায়ার এমিতি মোহি দেখুন দিন রাতে কেবল চড়ুচ্ছেন যা শস্য আনুচ্ছেন সব আনি কাহ দেখুন বিমহিত দীন ধিও শিশুন পপুষ্পন শিশুন পপুষতু প্রজা প্রপুষতু এ প্রজা মানুষ ছোট ছোট পিলা মানুষ অতি স্নেহ করি বিমোহিত হয়ে দিন ধীরে দিন বুদ্ধি হয়ে পোষুন স্নেহানুবন্ধ হৃদয় অনন্য বিষ্ণু মায়া। যদি পুত্র কন্যা স্ত্রী আপনার অন অনে আপনার আসক্তি এমনি প্রতি না তাহলে জাঁয়ে ভগবান কৃপা আপনার পাচ্ছে ভগবান কৃপা আমার প্রতি হয়েছে কি না অন্য কাহ পচার দরকার নিজে জাঁপার স্ত্রীর সুখ দুঃখ মতো কেতে এফেক্ট এফেক্ট করছে মুতে প্রভাবিত হচ্ছে ধন মর চালিগাল বা ধন রহলা এই ধনপ্রাই কেতে চিন্তা করছি পুত্রপ্রাই কেতে চিন্তা করছি ଏମାନଙ୍କ ସୁଖ ଦୁଃଖ ଆମକୁ ଯେତେ ସୁଖ ଦୁଃଖ ଦଉଛି ତା ମାନେ ବୁଝିବାକୁ ପଡିବ ଆମେ ଭଗବାନ ଠାରୁ ସେତେ ଦୂରରେ ଅଛି। ଯଦି ଆମ କର୍ତ୍ତବ୍ୟ କରିଦେଲା ପରେ, ସ୍ତ୍ରୀ ପ୍ରତି କର୍ତ୍ତବ୍ୟ, ପୁତ୍ର ପ୍ରତି କର୍ତ୍ତବ୍ୟ, ଏମାନେ କର୍ତ୍ତବ୍ୟ କରିଦେଲା ପରେ ଏମାନଙ୍କ ସୁଖ ଦୁଃଖ ସହିତ ଆମର ଭାଗଦାର କିଛି କାମ ନାହିଁ, କାରଣ ଆମ ଡ୍ୟୁଟି ଆମେ ଠିକ୍ ସେ କରିଚାଲିଛୁ ଗୃହସ୍ଥ ହିସାବରେ। ଯଦି ଏମାନଙ୍କ ସୁଖ ଦୁଃଖରେ ଆପଣ ଚିନ୍ତିତ ନୁହନ୍ତି, ତାହେଲେ ଜାଣିବାକୁ ପଡ଼ିବ ପ୍ରଭୁଙ୍କର ଗୋଟେ ବଡ କୃପା ଆପଣ ପାଇଗଲେ। ବିଷ୍ଣୁ ମାୟାକୁ, ଓହୋ ମାୟାବଲମ୍ ବିଷ୍ଣୁ ସ୍ନେହବଦ୍ଧମ ଜଗତ, ସ୍ନେହରେ ଜଗତକୁ ପୁରା ବାନ୍ଧିକି ରଖିଛନ୍ତି, ଇଏ ହଉଛି ପ୍ରଭୁଙ୍କର ମାୟା। କଶ୍ୟପ ଚିନ୍ତା କରୁଛ, ଅଦିତି ତୁମେ ଆଜି ଏହା କହିଲ ଯେ ତୁମର ପୁତ୍ରମାନେ କିଭଳି ପୁଣି ଫେରିବେ ସ୍ୱର୍ଗ ଲୋକକୁ, ତୁମେ ଏଥିପାଇଁ ମୋତେ ପ୍ରାର୍ଥନା କଲ। ଏଇଠି ବର୍ତ୍ତମାନ ବହୁତ ସୁନ୍ଦର ଶ୍ଳୋକ ଭାଗବତ ମରିଗଲେ। କଶ୍ୟପ ନିଜେ ନିଜେ କହୁଛନ୍ତି, ଅଦିତି କ'ଣ କୁହାଯିବ, ମୋ ଭଳି ଋଷି ଅର୍ଦ୍ଧେକ ସମାଜ ତପସ୍ୟାରେ କଟାଉଛି, ଆଉ ଯିଏ ସ୍ତ୍ରୀକୁ କେବଳ ଗ୍ରାମ୍ୟ ବାର୍ତ୍ତା କହିନି, କେବଳ ଜୀବନ ସାରା ଭଗବାନ କଥା କହିଛି, ସେ ସ୍ତ୍ରୀ ଆଜି ମୋତେ ଏଭଳି ବିଷୟ ଜିନିଷ ମାଗୁଛି, ପୁତ୍ର ସୁଖ ମାଗୁଛି। କୋ ଦେହ ଭୌତିକ ଅନାତ୍ମା, କୋ ଚ ଆତ୍ମା ପ୍ରକୃତେ ପର, କଶ୍ୟକେ ପତି ପୁତ୍ରାଦ ମୋହେ ବହି କାରଣ। ଏଠି କିଏ କାର ପୁତ୍ର? କଶ୍ୟପଙ୍କୁ ମନକୁ ମନେ କହୁଛନ୍ତି, ବା ଏ ସମାଜ ଶିକ୍ଷା କରୁ ମୋ ନିକଟରୁ, ମୁଁ ଆଜି ପତ୍ନୀ ଗ୍ରହଣ କରିଛି, ଅଦିତି ଆଜି ମୋତେ କଣ ପଚାରୁଛନ୍ତି, କଣ ମାଗୁଛନ୍ତି, ନା ପୁତ୍ର ମାନଙ୍କୁ ସ୍ୱର୍ଗ ଦିଅ କହୁଛନ୍ତି। ଆଚ୍ଛା କୋଉ ଦେହ, ଏ ଦେହ କାର, ଏ ଦେହର ମାଲିକ କିଏ? ଆଜି ପର୍ଯ୍ୟନ୍ତ ଦେହର ମାଲିକ କିଏ ନିର୍ଣ୍ଣୟ କରାହେଇନି, ଏ ଦେହ କାର ହେଇଛି। ବାପା ଜନ୍ମ ଦେଲା ପରେ ବାପା, ଏ ମା ଜନ୍ମ ଦେଲା ପରେ ମା କହିବ ଏ ମୋର ପୁଅ, ବାପା କହିବ ମୋର ପୁଅ, କିନ୍ତୁ ଏ ଦେହ କେତେ ଜଣଙ୍କର ଠିକଣା ନାହିଁ। ଯୁବକ ଅବସ୍ଥାରେ ଯେତେବେଳେ ପାଠ ପଢିବ, ବିଦ୍ୟା ଅଧ୍ୟୟନ କରିବାକୁ ଯିବ, ଶିକ୍ଷକ କହିବେ ଦେହ ମୋର, ପାଠ ପଢ ମାଟ ଦିଆଯିବ, ଦେହ ଉପରେ ସେ ଅଧିକାର କେତେ ଦିନ ସାର ଜାହିର କରିବେ, ତାହେଲେ ବିବାହ ହେଇଯିବେ, ସ୍ତ୍ରୀ କହିବେ ବାପ ମାର ନୁହେଁ ମୋର, ମୁଁ ଆଦରି ବାହାରିଲା, ବାପ ମାଙ୍କର ଅଧିକାର କମିଗଲା, ବୋଧେ ବୃଦ୍ଧ ହେଇଯିବେ, କେହି ଅଧିକାର ଜାହିର କରିବେ ନା, ସ୍ତ୍ରୀ କହିବେନି କିଏ ମୋର ବୋଲି, ପୁଅ କହିବେନି ମୋର ବୋଲି, ଏ କହିଟା ବୁଢା କାହାର ନୁହେଁ, ଆଇଡେଣ୍ଟି କାର୍ଡଟା ଥିବ, କେହି କହିବେନି ଇଏ ମୋର ବୋଲି, ସଂସାରରେ କେହି କହିବେନି ହଁ ଏ ବୁଢା ଲୋକଟା ମୋର। ମୃତ୍ୟୁ ଅବସ୍ଥା ଆସିଲେ କେବଳ ପଶୁ ପକ୍ଷୀ ମାନେ, କୁକୁର ଶୃଗାଳ ଭକ୍ଷଣ ଯୁଗ କେବଳ ଦୂରରୁ ଦେଖିବେ, ଇଏ ଆମର ଲିଷ୍ଟ କି ଆସିବ କି? ଭସ୍ମ କୃମି ବିଷ୍ଠା ପ୍ରେମାନନ୍ଦ କହିଲେ ନା, ଯଦି କୁକୁର ମାନେ ଖାଇଦେବେ ତାହେଲେ ବିଷ୍ଠା ହିଁ ବାହାରି ପଡ଼ିବା, ଫୋପାଡ଼ି ଦେଲେ, ଫୋପାଡ଼ି ଦେଲେ ମଧ୍ୟ ମଧ୍ୟରେ କୁକୁର ଶୃଗାଳ ଖାଇଦେଲେ ବିଷ୍ଠା ହିଁ ବାହାରିବା, ନହେଲେ ଯଦି ପୋତି ଦିଆଯିବ କୃମି ହେଇଯିବା, ଯଦି ପୋଡ଼ି ଦେବେ ଭସ୍ମ ହେଇଯିବା, ଇଏ ତ ଲାଷ୍ଟ ଗତି। ମଝିରେ କାହାର ଆମେ, ଚାକିରି କଲା ପରେ ସରକାର ଆମକୁ କିଣି ନେଇଗଲା, କହିଲା ଏ ଦିନର 10 ଠାରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ଶରୀର କାହାର, ସ୍ତ୍ରୀର ପୁତ୍ରର ନାହିଁ, 10 to 5 ସରକାର ରହେ ଶରୀର, ଯାହା କହିବ ଖୁଟିଆକୁ ପଡ଼ିବ ଖୁଟିଆ, ରବିବାର ଦିନ ଗୋଟେ ଦିନ କହିବ ତୁମେ ସଂସାର ରହୁ, ତା ଭିତରେ ସମସ୍ତେ ଶରୀରକୁ ଘୋଷାରିବେ, ଶରୀର କାହାର ଆଜି ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାହେଇପାରେ, ସମସ୍ତେ ଶରୀରରୁ କାର୍ଯ୍ୟ ନେଉଛନ୍ତି ସମସ୍ତେ। କୋ ଦେହ, ଏ ଦେହ କାହାର, ଦ୍ୱିତୀୟ ପ୍ରଶ୍ନ, ଏ ଦେହ ଶରୀର କହୁଛନ୍ତି, କୋ ଦେହ ଭୌତିକ ଅନାତ୍ମା, କୋ ଚ ଆତ୍ମା ପ୍ରକୃତି ପର, ପୁତ୍ରଟା ଦେହର ନା ଆତ୍ମାର କୁହନ୍ତୁ, ଶାସ୍ତ୍ର ଏପର୍ଯ୍ୟନ୍ତ ସିଦ୍ଧାନ୍ତ ବି କରିପାରିବେନି, ଶାସ୍ତ୍ରରେ ଏ ସିଦ୍ଧାନ୍ତକୁ ଏତେ ପର୍ଯ୍ୟନ୍ତ ସ୍ପଷ୍ଟ କରି କୁହାଯାଇ, କଶ୍ୟପ ଭାଇ ଚିନ୍ତା କରୁନି, ପୁତ୍ରଟା କାହାର, ଦେହର ନା ଆତ୍ମାର, ଦେହର ପଞ୍ଚଭୌତିକ ଦେହ ତ ଅନାତ୍ମା, ଏଥିରେ ତ ପଞ୍ଚଭୌତିକ ଦେହରେ କିଛି ଅଛି କି? ଆତ୍ମା ନହେଲେ କ'ଣ ଦେହ, ଗୋଟେ ଦେହ ସୃଷ୍ଟି କରିପାରିବ, କରିପାରିବେ, ଦେହ ତ ମୃତ୍ୟୁଟା, ଆତ୍ମା ରହିଛି ବୋଲି କାମ କରୁଛି, ଆଉ ଯଦି ପୁତ୍ର ହେଉଛି ଆତ୍ମା, ତାର ଆତ୍ମା ସ୍ୱରୂପ ଛାଡ଼ି ପଳଉଛି କାହିଁକି? ପୁତ୍ର ସ୍ତ୍ରୀ କନ୍ୟା ଇଏ ଦେହର ନା ଆତ୍ମା ସମାଧାନ କିଛି କରିହବ ଯେ ଦେହର ହେଇଥାନ୍ତା ତାର ଦେହ ତ ଜଡ଼ ମୃତ୍ୟୁ ଶରୀର ସେ ସୃଷ୍ଟି କରିବ କେମିତି କାହାର ଯଦି ଆତ୍ମାରେ ବି ହେଇଛି ଆତ୍ମା ରହିକି ସୃଷ୍ଟି କରି ତାହେଲେ ଆତ୍ମା ଛାଡ଼ିକି ପଳଉଛି କାହିଁକି କଶ୍ୟପ କହୁଛନ୍ତି ହେ ଅଦିତି ତୁମେ ଦେବମାତା ହେଇକି ମୋତେ ଆଜି କହୁଛ ପୁତ୍ରଙ୍କୁ ଦିଅ ଇନ୍ଦ୍ର ଇନ୍ଦ୍ର ପୁତ୍ରକୁ ତୁମେ ସ୍ୱର୍ଗ ସିଂହାସନକୁ ଦିଅ ପୁତ୍ର କାର ଏ ଦେହର ନା ଆତ୍ମାର କହିଲ ଏଠି କହୁଛନ୍ତି କଶ୍ୟ କେ ପୁତ୍ର କଶ୍ୟ କେ ପତି ପୁତ୍ର କିଏ କାହାର ପୁତ୍ର କିଏ କାହାର ପତି ମୋହ ଏ ବୈ କେବଳ କେବଳ ପୂର୍ବ ଶ୍ଳୋକରେ ଯେଉଁ ସ୍ନେହ ମନ୍ଧ ଇମମ ଜଗତ ଏ ସ୍ନେହ ରୂପୀ ମୋହରେ ସମସ୍ତଙ୍କୁ ମାୟା ପ୍ରଭୁ ବାନ୍ଧିଛି କାର ଏ ଦେହ ଯଦି ସୃଷ୍ଟି କରିଥିଲା ଆମ ବାପା ଆମ ଦେହକୁ ସୃଷ୍ଟି କରିଛି କି ନାହିଁ ବାପାଙ୍କୁ ସୃଷ୍ଟି ହେଇଥିଲା ଯେ ସେ ଦେହଟା ସୃଷ୍ଟି କରିଥିଲା ଦେହ କୁଆଡ଼େ ଗଲା ସେ ଦେହ କୁଆଡ଼େ ଗଲା ପୁଣି ସିଏ ସୃଷ୍ଟି କରିଥିଲା ଦେହକୁ ଛାଡ଼ିକି ପଳେଇବ ତା ଦେହ ରହିକି ଦେହ ଯଦି ଆତ୍ମାର ତାର ଆତ୍ମା ଦେହଟା ଛାଡ଼ିକି ପଳଉଛି କାହିଁକି ସେ ଜାବୁଡ଼ି ଧରିବା ଦରକାର ଏଟା ମୋର କିଏ କାହାର ପୁତ୍ର କିଏ କାହାର ପତି ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଲେ କହିଲେ ସେ କଥା ଚୈତନ୍ୟ ମଙ୍ଗଳରେ ମାଙ୍କୁ ବୁଝାଉଛନ୍ତି ମା ଆଣର ତନୟ ଆଣେ ରଜତ କାଞ୍ଚନ ଆମି ଆନିଦିବ ମା ତ କୃଷ୍ଣ ପ୍ରେମ ଧନ ମା ମୁଁ ତୋର ପୁଅ ବୋଲି ତୁ ଏତେ କାନ୍ଦୁଛୁ ନା ମୁଁ ତ ଏଇଭଳି ପୁତ୍ର ବୋଲି ଭାବୁଛୁ କିଏ କାହାର ପୁତ୍ର ଏଠି ଅଲଗା ପୁଅମାନେ ଯାଉଛନ୍ତି ବିଦେଶକୁ ଯାଉଛନ୍ତି ଟଙ୍କା ଧନ ସୁନା ଆଣିକି ଦଉଛନ୍ତି ମା ମୁଁ ତ କୃଷ୍ଣ ପ୍ରେମ ଆଣିକି ଦେବି ଶଚୀ ମାଙ୍କ ମନ କୁହନ୍ତୁ ନା ଗୋଟିଏ ପୁଅ ଚାହୁଁ ଚାହୁଁ ସନ୍ନ୍ୟାସ ହେଇକି ଚାଲିଗଲେ ବିଶ୍ୱରୁ ଆଉ ନିମାଇ ତାଙ୍କୁ ଚାହିଁକି ସଚୀ ମାତା ପ୍ରାଣ ଧରିଛନ୍ତି କେମିତି ପ୍ରାଣ ଧରିବ ମହାପ୍ରଭୁ ବୁଝାଉଛନ୍ତି ସନ୍ନ୍ୟାସ ନବା କାଳରେ ମହାପ୍ରଭୁ ବୁଝାଉଛନ୍ତି କେ ତୁମି ତୋମାର ପୁତ୍ର କେ ବାକାର ବାପ କେ ତୁମି ମିଛେ ତୋର ମୋର କହି କର ଅନୁତାପ ମିଛେ ତୋର ମୋର କହି କର ଅନୁତାପ କି ନାରୀ ପୁରୁଷ କିବା ଚାରିଟି ତିନୋଟି ପୁତ୍ରକୁ ସନ୍ନ୍ୟାସ କରିଦେଲେ ସବୁବେଳେ ଶ୍ଳୋକଟିକୁ ପଢ଼ିବେ, ଶୁଦ୍ଧ ଅସିରେ ତାତ ନତେ ଅସ୍ତି ନାମ କୃତମ୍, ତାତ ହେ ପୁତ୍ର ତୁ ଶୁଦ୍ଧ, ତୁ ସର ନୁହେଁ, ତୁ ରାଜପୁତ୍ର ନୁହେଁ, ତୁ ଶୁଦ୍ଧ, ତୋର ନାମ କିଛି ନାହିଁ। ଏ ବର୍ତ୍ତମାନ ଯୁତ ନାମ ତ ପିତା ବିକ୍ରାନ୍ତ ଦେଇଛନ୍ତି, ଏଇଟା ବର୍ତ୍ତମାନର ନାମ। ପଞ୍ଚାତ୍ମକ ଦେହ ମିଦମ୍ ନତେ ଅସ୍ତି ନୈବ ଅସ୍ତତ୍ଵମ୍ ରୋଦସୀ କସ୍ମତ୍ କଶ୍ୟ ହେତୁ। ପିଲା ଜନ୍ମ ହେଲା ବେଳକୁ ସେ ପଚାରିବେ, ବୁଝେଇବେ, କାହିଁ କାହିଁ ଚଳିବ, ତୋର କଣ ଏବେକାର ଜନ୍ମ, ତୋର ଏବେକାର କଣ ନାମ ବିକ୍ରାନ୍ତ, ଏ ପଞ୍ଚଭୌତିକ ଦେହ, ତୁ ବା ଶୁଦ୍ଧ ଆତ୍ମା। ପ୍ରଥମ ପୁଅ ନାମ ବିକ୍ରାନ୍ତ, ଦ୍ୱିତୀୟ ପୁଅ ରାଜା ଜନ୍ମ, ରାଜାଙ୍କର ଜନ୍ମ ହେଲା, ନାମକରଣ କରାଗଲା, ତା ନାମ ଦିଆ ହେଲା ସୁବାହୁ। ମନ୍ଦାଳ ସାହି ହସିଲେ, ଏଗାର ବର୍ଷ ପର୍ଯ୍ୟନ୍ତ ତା କର୍ଣ୍ଣରେ ଆତ୍ମତତ୍ତ୍ୱ କହିକି ତାକୁ ବି ସନ୍ନ୍ୟାସ କରିଦେଲେ। ତୃତୀୟ ପୁତ୍ର ନାମ ହେଲା ଶତ୍ରୁମର୍ଦ୍ଦନ, ସେମିତି ନାମକରଣ କରାଗଲା, ଋତୁଧ୍ୱଜ ନାମକରଣ କଲେ ବ୍ରାହ୍ମଣମାନଙ୍କୁ ଡାକି ତାକୁ ବି ସନ୍ନ୍ୟାସ କରିଦେଲେ ମନ୍ଦାରସ। ମା ଖାଲି ଆତ୍ମତତ୍ତ୍ୱ କଥା କହିଲେ, ରାଜା ତୋ ବାବା ଯେଉଁ ନାମ ଦେଉଛନ୍ତି ଏ ନାମ ଠିକ ନାହିଁ, ତୁମେ ଶୁଦ୍ଧ ଆତ୍ମା, ଏ ପଞ୍ଚଭୌତିକ ଶରୀରରେ ନାମକୁ ନେଇ କଣ ସଂସାର ପଡ଼ିକି ରହିବ, ଯାଅ 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 ଭଗବାନଙ୍କର ଭଜନ କର। ତିନିଟା ପୁଅ ପଳେଇ ରାଜା ଜାଣିପାରୁଛନ୍ତି ଋତୁଜ ଏ ମନ୍ଦାଳ ସା ଏମାନଙ୍କୁ ସନ୍ନ୍ୟାସୀ କରିଦେଉଛି। ଡାକିଲେ, ଡାକି ରାଣୀଙ୍କି ହାତ ଯୋଡ଼ି କାନ୍ଦିଲେ, କହିଲେ ମହାରାଣୀ ତିନିଟି ପୁଅ ମୋର ସନ୍ନ୍ୟାସ ହେଇଗଲେଣି, ଆଉ ଶେଷ ପୁଅଟି ଜନ୍ମ, ଶେଷ ପୁଅର ନାମ, ମୁଁ ନାମ ରଖିଲା ବେଳକୁ ତୁମେ ହସୁଛ, ତୁମେ ନାମ ରଖ, ଶେଷ ପୁଅର ନାମ ରଖିଲେ ଅଲର୍କ। ରାଜା ହସିଲେ, ରାଜା ତିନି ପୁଅଙ୍କ ନାମ ଦେଇଥିଲେ ରାଣୀ ହସୁଥିଲେ, ବର୍ତ୍ତମାନ ରାଣୀ ଯେତେବେଳେ ଅଲର୍କ ନାମ ଦେଲେ ରାଜା ହସିଲେ। ରାଣୀ ପଚାରିଲେ ହସିଲ କାହିଁକି, ନା ଏଇଟା ଗୋଟେ କି ନାମ, କହିଲେ ତୁମେ ଯେଉଁ ନାମ ଦେଇଛ ସେ ନାମର ଅର୍ଥ କ'ଣ କୁହ, ନାମଟା କାହିଁକି ଦିଆଯାଉଛି, ନାମଟା ଯେଉଁ ଦିଆଯାଇଛି କାହିଁକି ଦିଆଯାଇଛି, ଏ ଶରୀରଟାକୁ ସଂସାରରେ କର୍ମ କରିବା ପାଇଁ ଦିଆଯାଇଛି, ଯାହାର ନାମ ଦିଆଯାଇଛି ପ୍ରମୋଦ କି ଯାହା ନାମଟା ଦିଆଯାଇଛି, ପ୍ରମୋଦ ଜଣଙ୍କ ନାମ ଦିଆଯାଇଛି, କାହିଁକି ଦିଆଯାଇଛି, ତା ନାଁଟା ଧରି ଡାକି ତା ଶରଦ୍ୱାରା ନାଁ ନଦେଲେ କି ହଜିଯାଉଛି ନା କଣ, ଏ ନାଁଟା ସଂସାରରେ ଖଟିବା ପାଇଁ କର୍ମ କରିବା ପାଇଁ ନାମ ଦିଆଯାଉଛି। ମନ୍ଦାଳ ସେତେବେଳେ ହସିଲେ, ଏ ରାଜା ଯେତେବେଳେ ହସିଲେ, ମନ୍ଦାଳ ସାହେବ ପଚାରିଲେ ତୁମେ କାହିଁକି ହସିଲ, ମୋର ତ ତିନି ପୁଅଙ୍କ ନାଁ ଦେଇଥିଲି ଭଲ ନାଁ, ସେମାନେ ତୁମେ ତ ସନ୍ନ୍ୟାସ କରିଦେଲ, ଆଙ୍କ ନାଁ କ'ଣ ଓଲଟା ନାଁ ଦେଲ ଅଲର୍କ, କହିଲ କହିଲ। ରାଣୀ ହସିଲେ, ରାଣୀ କହିଲେ ମହାରାଜ ଇତି ତତ୍ତ୍ୱଜ୍ଞ ସେ ଥିଲେ, କହିଲେ ତୁମର ପୁତ୍ର ଜ୍ଞାନ ଯାଇନି ତୁମେ ରାଜା ହେଇକି, ହଁ ତୁମେ ଯେଉଁ ନାମ ଦେଇଛ ବିକ୍ରାନ୍ତ, ବିକ୍ରାନ୍ତର ସଂସ୍କୃତ ଶବ୍ଦ ହେଲା ଯେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି, ତାହେଲେ ବିକ୍ରାନ୍ତ ଶରୀରର ନାମ ନା ଆତ୍ମାର ନାମ, ଆତ୍ମା ତ ସର୍ବତ୍ର ବ୍ୟାପିଛି, ତୁମେ ଯେଉଁ ବିକ୍ରାନ୍ତ ନାମ ଦେଲ ଠିକ ଦେଲ ନାମ, ଦ୍ୱିତୀୟ ପୁଅର ନାମ ଦେଲ ସୁବାହୁ, ଆତ୍ମା ତ ସର୍ବବ୍ୟାପୀ, ଦଶ ହଜାର ଭାଗ୍ୟରୁ ଭାଗେ ସିଏ କେଶର, ଦଶ ହଜାର ଭାଗ ହଜାର ଭାଗରୁ ଭାଗେ, ତାର କୋଉଠୁ ଆକାର ଆସିଲା ସେ ସୁବାହୁ, ତୃତୀୟର ନାମ ଦେଲ ଶତ୍ରୁମର୍ଦ୍ଦନ, ଆତ୍ମାର ଶତ୍ରୁ ମିତ୍ର କ'ଣ ଅଛି ଶତ୍ରୁକୁ ମର୍ଦ୍ଦନ କରିବ, ତୁମ ନାମଟାକୁ ଠିକ ଅଛି ମୋ ନାମଟାକୁ ଭୁଲ ହେଲା ମତେ ବୁଝା। ରାଜା ବୋକା ହେଇଗଲେ ଋତୁଧ୍ୱଜ, ରାଜା ହାତ ଯୋଡ଼ି କହିଲେ ଦେଖ ରାଣୀ, ଏଇ ଗୋଟିଏ ପୁଅକୁ ତୁମେ ଆତ୍ମ ଉପଦେଶ ଦିଅନି, ତାକୁ ଟିକେ ରାଜା କରିକି ଛାଡ଼, ଆମ ବଂଶଟା ଉଦ୍ଧାର ପାଉ, ପିତୃପୁରୁଷମାନେ ଉଦ୍ଧାର ପାଆନ୍ତି, ଗୋଟିଏ ପୁଅକୁ ଛାଡ଼ିଦିଅ, ତୁମେ କାହିଁକି ସନ୍ନ୍ୟାସ କରିଦେଉଛ। ରାଣୀ ହସୁଥାନ୍ତି, ମନ୍ଦାଳ ସା ବାହ, ତୁମେ ବି ପ୍ରଭୁଙ୍କର ଅହୋ ମାୟାବଲ ବିଷ୍ଣୁ ସ୍ନେହ ମଧ୍ୟ ଜଗତ, କିଏ କାହାର ପୁତ୍ର, ତୁମେ ପୁତ୍ର ସ୍ନେହରେ ଏତେ ମଗ୍ନ ହେଇଯାଇଛ, ମୋତେ ହାତ ଯୋଡ଼ୁଛ ସ୍ତ୍ରୀକୁ, ଠିକ ଅଛି ମୁଁ ଆତ୍ମ ଉପଦେଶ ଦେବିନି, କିନ୍ତୁ ମୁଁ ଅରଣ୍ୟକୁ ପଳେଇ ବଣକୁ ପଳେଇବି। ରାଜା କହିଲେ ତୁମେ ଯଦି ବଣକୁ ଯିବ ମୁଁ ବି ବଣକୁ ଯିବି, ଚାଲ ପଳେଇବା, ଏ ଗୋଟିଏ ପୁତ୍ରକୁ ରାଜ୍ୟ ଦେଇକି ପଳେଇବା। ଅଲର୍କଙ୍କୁ ରାଜା କରାଇଦେଲେ, କିନ୍ତୁ ମା ଗଲାବେଳେ ବୁଦ୍ଧି ଗୋଟେ ଦେଇକି ଗଲେ କାହାକୁ ଅଲୋକଙ୍କୁ। ମନ୍ଦାଳ ସା ଏଭଳି ମା, ଏ ଭାରତ ବର୍ଷରେ ଏଭଳି ମା ଥିଲେ ସାଧୁ ସନ୍ନ୍ୟାସୀ ତାଙ୍କର ଚରଣ ଧୋଳିକି ନେବେ। ଏଭଳି ମା ସେ ଗୋଟେ ମୁଦ୍ରିକା ଦେଇକି ଗଲେ, କହିଲେ ବାପା ଅଲର୍କ ତିନି ଭାଇ ତ ସନ୍ନ୍ୟାସ ହେଇଗଲେ, ଆମେ ଆଜି ପିତାମାତା ପଳେଇଯାଉଛୁ ବଣକୁ ହରିଙ୍କୁ ଡାକିବୁ, କିନ୍ତୁ ଏ ମୁଦ୍ରିକାରେ ଗୋଟିଏ ରେଶମ ବସ୍ତ୍ରରେ କିଛି ଲେଖା ଅଛି, ତୁମେ ଖୋଲିବନି। ଯେତେବେଳେ ତୁମ ଜୀବନର ସବୁଠୁ ବିପଦ ସମୟ ଆସିବ ସେତେବେଳେ ତୁମେ ଖୋଲିବ, ଖୋଲିକି ପଢ଼ିବ ସେଥିରେ କ'ଣ ଲେଖା ଅଛି, ସେଇ ହିସାବରେ କର୍ମ କରିବ। ପଳେଇଗଲେ ବଣ, ଋତୁଧ୍ୱଜ ମନ୍ଦାଳସା ଗୋଟିଏ ସ୍ଥାନରେ ବସିକି ତପସ୍ୟା କରୁଛନ୍ତି, ସେ ଯେଉଁ ବଣରେ ତ ଭଗବାନଙ୍କର ବ୍ୟବସ୍ଥା, ସେ ଯେଉଁ ବଣକୁ ଯାଇଛନ୍ତି ସେଇ ବଣରେ ଦେଖିଲା ବେଳକୁ ତିନୋଟି ପୁଅ ଅଛନ୍ତି। ସେ ସନ୍ନ୍ୟାସୀ ଏଗାର ବର୍ଷ ବର୍ଷରେ ସନ୍ନ୍ୟାସୀ ଥିଲେ, ବର୍ତ୍ତମାନ ଜଟା ଦାଢ଼ି ବଢି ଯାଇଛି, ବ୍ରହ୍ମଚାରୀ ତାଙ୍କର ବ୍ରହ୍ମ ତେଜ ସବୁ ବାହାରୁଛି। ମନ୍ଦାଳସ ଦେଖି ଖୁସି ହେଇଗଲେ, ଚିହ୍ନି ପାରୁନାହାନ୍ତି ପୁଅ। ମନ୍ଦାଳସ ପଚାରିଲେ ଏ ବଡ଼ ଭାଇ ବିକ୍ରାନ୍ତ, କହିଲେ ମହାରାଜ ଆପଣ କାହାର ଆଶ୍ରିତ, ମୁନିବର ଆପଣ କାହାର ଆଶ୍ରିତ? ସେ କହିଲେ ଆମର ମା ହେଉଛି ମନ୍ଦାଳସା, ସିଏ ହେଉଛନ୍ତି ଗୁରୁ ଆମର। ମନ୍ଦାଳସାଙ୍କର ଗର୍ବ ଅନ୍ତରରେ ମାତୃସ୍ନେହ, ତ ସନ୍ନ୍ୟାସ ହେଇଗଲି ମା ଦେଖିଦେଲା ମାନେ ତାଙ୍କର ସ୍ତନ୍ୟରୁ ଧାରଧାର ହେଇକି କ୍ଷୀର ସାବଲା, ମାତୃସ୍ନେହ ଚାଲି ଆସିଲା। ଦିବ୍ୟ ନାରୀ ତ ସିଏ, ଆତ୍ମଚେତନା ତାଙ୍କର ଅଛି। କହିଲେ ପୁତ୍ର ତୁମେ ପ୍ରକୃତରେ ଯୋଗ୍ୟ ସନ୍ନ୍ୟାସ ହେଇଛ, ମୋର ତ ବହୁତ ଚିନ୍ତା ଥିଲା ତୁମକୁ ସନ୍ନ୍ୟାସ କରି ପଠେଇଦେଲେ ତୁମେ ବଣରେ ରହିଛ, ବିବାହ ହେଲ କି ସନ୍ନ୍ୟାସ ହେଲ କି ଆତ୍ମତତ୍ତ୍ୱ ଲାଭ କଲ କି ନାହିଁ, ଯାହା ସୁନ୍ଦର। ବୋଲେ ପୁତ୍ର ମୋର କିନ୍ତୁ ଗୋଟିଏ ଅନୁରୋଧ, ତୁମେ ମୋତେ ଗୁରୁ ବୋଲି କହିଛ, ମୋର ଭିକ୍ଷା କିଛି ଦରକାର ନାହିଁ, ଗୋଟିଏ ଭିକ୍ଷା ଦରକାର ନା କ'ଣ, ତୁମର ସାନ ଭାଇ ଅଲର୍କକୁ ବର୍ତ୍ତମାନ ସନ୍ନ୍ୟାସ ତୁମକୁ କରିବାକୁ ପଡ଼ିବ। ତୁମେ ତିନି ଜଣ ବର୍ତ୍ତମାନ ଆତ୍ମତତ୍ତ୍ୱ ଜାଣି ସଂସାରରୁ ପାର ହେଇକି ଯିବ, ମୋର ଆଉ ଗୋଟିଏ ପୁଅ କାହିଁକି ରହିବ ସଂସାରରେ? ମୁଁ ଚାହୁଁଛି ମୋ ସଂସାରରେ ଚାରି ପୁଅ ସହିତ ଆମେ ରାଜା ଆଉ ମୁଁ ଉଭୟ ଆମେ ବି ବୈକୁଣ୍ଠକୁ ଯିବା। ତୁମେ ଯାହା କରିକି ଆଣ, ଏଇଟା ମୋର ଗୁରୁ ଦକ୍ଷିଣା, ଯଦି ଏଇଟା ତୁମେ ନଦେବ ତାହେଲେ ମୁଁ ତୁମକୁ ଅଭିଶାପ ଦେବି। ଏଭଳି ମା ମନ୍ଦାଳ ସେତେବେଳେ କଥା କହୁଛନ୍ତି, ବିକ୍ରାନ୍ତ ହାତ ଯୋଡ଼ି ଗଲେ, କହିଲେ ମା ମୁଁ ନିଶ୍ଚିତ ଗୁରୁ ଦକ୍ଷିଣା ପୂର୍ଣ୍ଣ କରିବି, ଆଉ ଆମେ ଆଉ ତିନି ଭାଇଙ୍କର ଋଣ ମୁଁ ଶୋଧନ କରିବି ଏଇ ଗୁରୁ ଦକ୍ଷିଣା ମାଧ୍ୟମରେ। ଗଲେ ଯାଇକି ଅଲର୍କ ପାଖରେ ଦେଲେ, ଭେଟିଲେ, କହିଲେ ଅଲର୍କ ଚିହ୍ନି ପାରୁଛ, ମୁଁ ବଡ଼ ଭାଇ ଆସିଛି ବିକ୍ରାନ୍ତ। ନା କାହିଁକି ଭାଇ ଆସିଛ, ନା ଚାଲ ସନ୍ନ୍ୟାସ, ସନ୍ନ୍ୟାସୀ କ'ଣ ଏ ଏତେ ବଡ଼ ଭୋଗ ମୋର, ତୁମେ ତ ଗଲ ବଣକୁ ପଳେଇଗଲ, ଏଇଟା ଭୋଗିବ କିଏସ୍? କହିଲେ ସଂସାରର ଭୋଗ ବସ୍ତୁ କ'ଣ ଅଛି ବାପା, ଯେତେ ବୁଝେଇଲେ ସେ ଆମକୁ ଓଲଟା ପାଠ ପଢ଼େଇଲା, ବିଷୟରେ ଆବିଷ୍ଟ ଲାଗିଯାଇଛି। କହିଲେ ଦେଖ ବିକ୍ରାନ୍ତ, କହିଲେ ଅଲଙ୍କ ତୁମେ ଯଦି ମୋ ସାଙ୍ଗରେ ନ ଯିବ ତାହେଲେ ମୁଁ କାଲି ଯୁଦ୍ଧ ଘୋଷଣା କରିବି, ଏବଂ ନା ମୁଁ କାଲି କ'ଣ କରିବି ନା ଭଦ୍ର ଲୋକମାନଙ୍କୁ ଡାକି ସମ୍ପତ୍ତି ଭାଗ କରିବି। କହିଲେ ତୁମେ ସମ୍ପତ୍ତିରୁ ଗୋଟିଏ ଇଞ୍ଚ ନେଇ ପାରିବନି। ଅଲଙ୍କ କହିଲେ ନା କାହିଁକି, ବାପଙ୍କର ପୁତ୍ର ହିସାବରେ ତୁମର ପୁତ୍ର ଲିଷ୍ଟ ନାହିଁ ବର୍ତ୍ତମାନ, ତୁମେ ତ ଗୁରୁ ଲିଷ୍ଟ, ତୁମେ ବର୍ତ୍ତମାନ ଦକ୍ଷିଣା ଯାହା କିଛି ପାଇବ ଗୁରୁଙ୍କ ସମ୍ପତ୍ତିରୁ ଭାଗ ପାଇବ। ତୁମେ ତ୍ୟାଗୀ, ତ୍ୟାଗୀ କେସ୍ କଲେ ବି ସେ ଘରୁ କିଛି ଆଣିପାରିବ କାହିଁକି, ତା ବାପା ନାଁଟା ଚେଞ୍ଜ ହେଇଗଲା ନା, ଆମର ପିତା ନା ଆଉ ନାହିଁ, ଆମର ଗୁରୁ ପିତା ଲେଖା ହବ। ଆମର ପୂର୍ବାଶ୍ରମରୁ ଆମେ କିଛି ଆଣିପାରିବୁ, ଯିଏ ଆଣୁଛି ସେ ଭୁଲ କରୁଛି। ଅଲର୍କ କହିଲେ ତୋର ଅଧିକାର ପିତୃ ସମ୍ପତ୍ତିରେ ନାହିଁ, ତୋର ଅଧିକାର ଗୁରୁଙ୍କ ସମ୍ପତ୍ତିରେ, ଯା ଯଦି ବେଶୀ କଥା କହିବି ତାହେଲେ ଜେଲଖାନାରେ ଭର୍ତ୍ତି କରିବି। ବିକ୍ରାନ୍ତ କହିଲା ମାର ଋଣଟା କେମିତି ସୋଚିବି, ମା ବା ବସି କାନ୍ଦୁଛନ୍ତି, ଅଲର୍କକୁ ମୁଁ ନେଇକି ଗଲେ ତାର ସନ୍ନ୍ୟାସ ରୂପ ଦେଖିଲେ ସେ ଖୁସି ହେବେ, ମୋର ଗୁରୁ ଦକ୍ଷିଣା ହବ। ମନ୍ଦାଳ ସା ଏଭଳି ଏଭଳି ମା ସି କୋଚ ଆତ୍ମା କୋଚ ଦେହେ ପଞ୍ଚଭୌତିକ କୋଚ ଆତ୍ମା ପ୍ରକୃତି ପର, ଦେହ କୋଉଠି ଆତ୍ମା କୋଉଠି, ମନ୍ଦାଳ ସା ଜାଣିଥିଲେ। ଆରେ ଦେହ ସୁଖ ଭୋଗିବ ମୋର ଗୋଟେ ପୁତ୍ର, ତିନି ପୁତ୍ର ଆତ୍ମା ସୁଖ ଭୋଗୁଛନ୍ତି, ବୋଲେ ଯା ବାପା ତ ଧରିକି ଆସ। ଯେତେ ବୁଝେଇଲେ ଅଲଙ୍କ ପାରିଲେ, ଏ ବିକ୍ରାନ୍ତ ପାରିଲେନି, ଚିନ୍ତା କରୁଛନ୍ତି ପ୍ରଭୁ କେମିତି ସନ୍ନ୍ୟାସ କରିବି, ମାର ଋଣ ସୁଝିବି, ଗୁରୁ ଋଣ ସୁଝିବି। ଏଇ ସମୟରେ ବୁଦ୍ଧି ଜୁଟିଲା, ପଚାରିଲେ ଗୋଟେ ଲୋକ, କହିଲେ ଶକ୍ତିଶାଳୀ ରାଜା ଏଠି କିଏ ଅଛନ୍ତି? କହିଲେ କାଶୀ ନରେଶ ଅଛନ୍ତି। ଗଲେ କାଶୀ ନରସିଂହ ପାଖରେ ପହଞ୍ଚିଲେ ଗୀତ ସନ୍ନ୍ୟାସୀ ବେଶ କୌପିନି ମାରିଛନ୍ତି ଦୀର୍ଘ ଜଟା ଶରୀରରୁ ରଙ୍ଗ ତେଜ ବାହାରୁ ଯାଇ ପହଞ୍ଚିଗଲେ ପାଦ ତଳେ ପଡ଼ିଲେ ଲାଗି ମୋର ଗୋଟିଏ ଭିକ୍ଷା ନା କ'ଣ ଭିକ୍ଷା ମୁଁ ହେଉଛି ଋତୁଯୁଧଙ୍କର ବଡ଼ ପୁତ୍ର ଆପଣ ବର୍ତ୍ତମାନ ମୋ ସାଙ୍ଗରେ ଚାଲନ୍ତୁ ଆମ ରାଜଧାନୀକୁ ଆକ୍ରମଣ କରନ୍ତୁ ମୁଁ ସେଠି ଠିଆ ହେବି ମୋ ଭାଇଙ୍କୁ ଆପଣ ପରାସ୍ତ କରନ୍ତୁ ଅନର୍କକୁ ସନ୍ନ୍ୟାସୀ କରିବା ପାଇଁ କାଶୀରାଜକୁ ଡାକି କାଣିଲେ ଯୁଦ୍ଧ କରିବା ପାଇଁ କାଶୀରାଜଙ୍କର ସୈନ୍ୟମାନେ ଆସିକି ଘେରି ଯାଇଛନ୍ତି ଅନର୍କୁ ଅନର୍କ ବହୁବାର ଯୁଦ୍ଧ କଲେଣି ପରାସ୍ତ ହେଇଗଲେଣି କିନ୍ତୁ ମା କ'ଣ କହିଥିଲେ ବିପଦ ସମୟରେ ପୁତ୍ର ତତେ ଯେଉଁ ମୁଦିଟା ଦେଇଛି ସେ ମୁଦିରେ ଖୋଲିକି ଦେଖିବୁ କ'ଣ ଲେଖା ଅଛି ମାଙ୍କର ତ ଶୁଭକାମନା ବାରବାର ବାରବାର ପରାସ୍ତ ହେଉଛନ୍ତି ସୈନ୍ୟମାନେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଦଳ ସୈନ୍ୟ ମରୁଛନ୍ତି ଏଠାରେ ବିକ୍ରାନ୍ତ ଖୁସି ହେଉଛନ୍ତି ଯେତେ ସୈନ୍ୟମାନେ ମରୁଛନ୍ତି କାରଣ ଅନର୍କ ପରାସ୍ତ ହେଲେ ତାକୁ ମୁଁ ଧରିକି ସନ୍ନ୍ୟାସ କରିବାକୁ ନେଇକି ଯିବି ମାର ଋଣ ସୁଝିବି ସେ କାର୍ଯ୍ୟ କରିବାକୁ ହେଲା ନା ବିକ୍ରାନ୍ତକୁ ଯେତେବେଳେ ସୈନ୍ୟମାନେ ପରାସ୍ତ ହେଉଛନ୍ତି ମାଙ୍କର କଥା ମନେ ପଡ଼ିଗଲା ଦେଖିବା ମା ମୁଦିରେ କ'ଣ ଲେଖିଥିଲେ ଆଜି ତ ବିପଦ ସମୟ ଆଜି ମୁଁ ଏକାକି ଯିବି ଯୁଦ୍ଧ କରିବା ପାଇଁ କି ମୋ ସାଙ୍ଗରେ ନାହାନ୍ତି ମୁଦିଟା ଯେତେବେଳେ ଖୋଲିଲେ ସେଠି ଲେଖା ଅଛି ଅଲର୍କ ତୁମେ ମୋର ପୁତ୍ର ନୁହଁ ତୁମେ ଋତୁଧ୍ୱଜର ପୁତ୍ର ନୁହଁ ତୁମେ ପଞ୍ଚଭୌତିକ ଶରୀର ନୁହଁ ତୁମେ ଶୁଦ୍ଧ ଆତ୍ମା ତୁମେ ପରମାତ୍ମାଙ୍କର ସେବା କରିବା ଭଗବାନଙ୍କର ସେବା କରିବା ତୁମର କର୍ତ୍ତବ୍ୟ ତୁମକୁ ସୁଖ ଆଉ କେହି ଦେଇପାରିବେନି ଏତିକି ପଢ଼ିଦେଲା ପରେ କାଶୀରାଜ ବାହାରେ ଠିଆ ହେଇଛନ୍ତି ଅଲର୍କ ଯିବେ ଯୁଦ୍ଧ କରିବେ କାଶୀରାଜଙ୍କ କତିରେ ପରାଜୟ ସ୍ୱୀକାର କରିକି ବଡ଼ ଭାଇ ବିକ୍ରାନ୍ତଙ୍କ ସହିତ ଚାଲିଲେ ସନ୍ନ୍ୟାସୀ ଏଭଳି ଏଭଳି ଭାରତବର୍ଷରେ ଏଭଳି ମହିଳାଶୀ ମହିଳାମାନେ ଥିଲେ ପୁତ୍ରକୁ ସନ୍ନ୍ୟାସ କରିବା ପାଇଁ ଦିନରାତି କାନ୍ଦୁଥିଲେ ଚାରିପୁଅକୁ ସନ୍ନ୍ୟାସ ଋତୁଧ୍ୱଜଙ୍କର ଚାରିପୁଅକୁ ସନ୍ନ୍ୟାସ କରିଥିଲେ କାହିଁକି ସେ ଜାଣନ୍ତି କିଏ କାହାର ପୁତ୍ର କିଏ କାହାର ପ୍ରତି ସ୍ନେହ ଭିତରେ ଗୋଟେ ବନ୍ଧନ ଭିତରେ କେବଳ କଷ୍ଟ ପାଇଲେ ସ୍ନେହଟା ଅତି ସ୍ନେହ ହେଇଯାଉଛି ଏତେ ସ୍ନେହ ହେଇଯାଉଛି ସ୍ନେହ ବନ୍ଧନ କାଟି ହଉନି ତା ମାୟା ବଳ ସେ କଥା ସିଏ କହୁଛନ୍ତି ଆଉ ଅଲର୍କ ଏତେ ବଡ ମହାନ ସାଧୁ ହେଲେ ଦତ୍ତାତ୍ରେୟଙ୍କୁ ଯାଇ ଖୋଜି ଖୋଜି ବନ୍ଦାଳସା ତାଙ୍କୁ ପାଖରେ ରଖିଲେନି ବନ୍ଦାଳସା କହିଲେ ମୁଁ ତୁମର ଆଉ ଗୁରୁ ହେବିନି ତୁମେ ଯାଅ ଦତ୍ତାତ୍ରେୟ ଭଗବାନ ଯେ ଅବଧୂତ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିବ ସେ ଖୋଜି ଖୋଜି ଅବଧୂତଙ୍କ ନିକଟରେ ପହଞ୍ଚିଲେ ଅବଧୂତ ତାଙ୍କୁ ଚବିଶ ଗୁରୁରୁ ପାଞ୍ଚଟି ଗୁରୁଙ୍କର ଶିକ୍ଷା ଦେଇଥିଲେ ତୁମେ ପାଞ୍ଚଟି ଗୁରୁଙ୍କର ଶିକ୍ଷାକୁ ଜୀବନ ଆଚରଣ କରିବ ତା ଭିତରେ ପିଙ୍ଗଳା ବେଶ କଥା ଅଛି ସେ ବହୁତ ବଡ଼ ଅଲର୍କଙ୍କର ଜୀବନଚରିତ୍ର ଦେହ କ'ଣ ଆତ୍ମା କ'ଣ ଏ ଶରୀର କାହାର ଆତ୍ମାର ନା ଦେହର କିଏ କାହାର ପୁତ୍ର ମୋହ ଏ ଓହି କାହାର କେବଳ ଗୋଟେ ମୋହରେ ପଡ଼ି ଜୀବ କେବଳ ସଂସାରରେ ଅତ୍ୟଧିକ ସ୍ନେହ କରି ଆଜି କଷ୍ଟ ପାଉଛି ଏତିକି କହିଲା ପରେ କାନ୍ଦିଲେ ମୋ ହୋଇକି କିଏ ଅଦିତି କ'ଣ ପୁତ୍ରକୁ ଜନ୍ମ କରି କହୁଛନ୍ତି କଶ୍ୟ ପୁତ୍ର କିଏ କାହାର ପୁତ୍ର ଏ କଥା କ'ଣ କହୁଛନ୍ତି ତାଙ୍କ କ୍ରନ୍ଦନ ଦେଖିକି କାଲି କହିବେ କହିବେ ହେ ଅଦିତି ଦେବମାତା ଅଦିତି ତୁମେ ଯଦି ପୁତ୍ରଙ୍କୁ ସ୍ୱର୍ଗକୁ ଫେରିବା ପାଇଁ ଚାହୁଁଛ ତାହେଲେ ତୁମେ ବିଷ୍ଣୁଙ୍କର ବ୍ରତ କର ସେ ବ୍ରତର ନାମ ପୟବ୍ରତ କାଲି ସଂକ୍ଷେପରେ ପୟବ୍ରତକୁ ଅଳ୍ପ ସମୟରେ ସାରି ଭଗବାନ ବାମନଦେବ କିଭଳି ଆସିବେ ବାମନଦେବଙ୍କର ଅବତାର ହେବ ବାମନଦେବ ଯିବେ ବିଷ୍ଣୁଙ୍କର ବାମନଦେବ ଯିବେ ବଳିଙ୍କର ଦ୍ୱାରା ଦେଶ ଯଜ୍ଞ ସ୍ଥାନ ଯେଉଁଦିନେ ଶହେଟି ଯଜ୍ଞ ପୂର୍ଣ୍ଣ ହେବାକୁ ଯାଉଛି ସେଠୁ ଅମୃତ ବାହାରିବ ବଳି ମହାରାଜ ଯଜ୍ଞରୁ ଅମୃତ ବାହାରିବ ଅମୃତ ବାହାରିବା କ୍ଷଣରେ ଯାଇ ପହଞ୍ଚ ଭଗବାନ ବଳିଙ୍କୁ କମ୍ ନିରାଶ କରିଛନ୍ତି କିଛି ସମୟ ବାକି ଅଛି ଶେଷ ଯଜ୍ଞର ଆହୁତି ଦିଆଯିବ ଅମୃତ ବାହାରିବ ଶହେଟି ଯଜ୍ଞ ପୂର୍ଣ୍ଣ ହେଇଯିବ ଅମୃତ ପାନ କରିବେ କିଏ ବଳି ମହାରାଜ ସବୁଦିନ ପାଇଁ ଇନ୍ଦ୍ର ହେଇକି ରହିବେ ଅମୃତ ବାହାରିବା କ୍ଷଣରେ ଯାଇ ପହଞ୍ଚିଗଲେ ବାମନଦେବ ଏଭଳି ନିରାଶ କରିଛନ୍ତି ପୁଣି ଧୈର୍ଯ୍ୟରେ ବଳି ମହାରାଜ ସବୁ ସମର୍ପଣ କରିଛନ୍ତି ସେଇ ଇନ୍ଦ୍ର ପୋଷ୍ଟ ରହିଲା ସେଇ ସୁତଳ ଲୋକ ପାଇଲେ ପୁଣି ଅଷ୍ଟମନନ୍ତରରେ ଇନ୍ଦ୍ର ହେବେ ଭଗବାନ ଦ୍ୱାରା ଦେଶରେ ବଦ୍ଧ ହେଇକି ଭଗବାନଙ୍କର ଭକ୍ତ ଭଗବାନ ପାଇଁ ଯେଉଁ ସମର୍ପଣ କରିବ ତାର ଫଳ ପ୍ରଭୁ ସୂର୍ଯ୍ୟ ମୂଲ୍ୟ ପ୍ରଭୁ ଦେଇପାରୁନାହାନ୍ତି। ଯେ ସମର୍ପଣ ସବୁ କରିଦେବ ତାର ମୂଲ୍ୟ ପ୍ରଭୁ କ'ଣ ଦେବେ? ପ୍ରଭୁ ତାର ହୃଦୟରେ ବଦ୍ଧ ହେଇକି ରହିଛି। ତେବେ ଏଇଠି କଥାକୁ ବିଶ୍ରାମ ଦେଉଛେ, ଆସନ୍ତାକାଲି ଆମେ ଶୁଣିବା ଭଗବାନ ବାମନଦେବ କିଭଳି ଆବିର୍ଭାବ ହେବେ, ତାପରେ ବଳିଦ୍ୱାର କିଭଳି ଯିବେ। ଆହୁରି ତିନୋଟି ଅଧ୍ୟାୟ, ସେ ଅଧ୍ୟାୟ ହେଉଛି ବହୁତ ସୁନ୍ଦର ଆଉ ନୀତିପୂର୍ଣ୍ଣ ଅଧ୍ୟାୟ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ପ୍ରଭୁପାଜୀ ମହାରାଜ କି ଜୟ।